ଭାଗବତ ମଧ୍ୟ ସଂସ୍କନ୍ଧର ତ୍ରୟୋବିଂଶତମ ଅଧ୍ୟାୟରୁ ଆମେମାନେ ଶ୍ରବଣ କରିଥିଲେ ଗତକାଲି ଶରତ ବର୍ଣ୍ଣନା ପ୍ରସଙ୍ଗରେ ସୁଖଦେବ ଗୋସ୍ୱାମୀ ଶରତ ଋତୁର ଏକ ତୁଳନାତ୍ମକ ବର୍ଣ୍ଣନା ଦାର୍ଶନିକ ଭିତ୍ତିରେ ପ୍ରତି ଉପସ୍ଥାପିତ କରି ପରବର୍ତ୍ତୀ ଅଧ୍ୟାୟରେ ଗୋପୀମାନଙ୍କର ଚିନ୍ମୟ ଭାବକୁ ଭକ୍ତ ସମାଜରେ ପ୍ରତିପାଦିତ କରୁଛନ୍ତି, ଭକ୍ତମାନଙ୍କୁ ଜଣାଉଛନ୍ତି କୃଷ୍ଣ କିଭଳି ପ୍ରୀତି କରିବାକୁ ପଡ଼େ, କୃଷ୍ଣ ଚେତନାରେ କିଭଳି ରହିବାକୁ ପଡ଼େ। ଏ ସଂସାରର ସାର ବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣ। ତାଙ୍କ ନାମ, ତାଙ୍କ ରୂପ, ତାଙ୍କ ଲୀଳା, ତାଙ୍କ ଗୁଣରେ ମତ୍ତ ହେବା, ଏକ ମତ୍ତତା, ଏକ ପାଗଳାମି, ଇଏ ଭଗବାନଙ୍କର ଜଣେ ଭକ୍ତ ହେବା, ଜଣେ ପ୍ରେମୀ ଭକ୍ତ ହେବା, ତା ଗୋଟେ ଏକ କୁହାଯାଏ ଟ୍ରାନ୍ସଜେଣ୍ଡାଲ ମ୍ୟାଡନେସ୍ ଇଂଲିଶରେ କୁହାଯାଏ, ଗୋଟେ ଦିବ୍ୟ, ଗୋଟେ ଉନ୍ମାଦକୁ ଯାହାକୁ ଆମେ ଓଡ଼ିଆରେ କହିପାରିବା ଯେ ଗୋଟେ ଗୋଟେ ପାଗଳାମିର ମତ, ଯେ ଗୋଟେ ପାଗଳ ତାର ଦେହ ଧାରଣା ନଥାଏ। ସେ ଆଧ୍ୟାତ୍ମିକ ଜୀବନରେ ଆଧ୍ୟାତ୍ମିକ ରସରେ ଯେଉଁମାନେ ମଜିଯାଆନ୍ତି ସେମାନଙ୍କର ଏଇଟା ଗୋଟେ ମ୍ୟାଡନେସ୍, ସମ୍ମାନ, ଦେହ, ପିତା, ମାତା, ଦେଶ ସବୁ ଭୁଲି କେବଳ କୃଷ୍ଣ କେମିତି ସୁଖ ଦେବା, ସବୁ ଜୀବରେ ଭାଗ୍ୟ ନାହିଁ। ସୁସୁଖ ବାଞ୍ଚା ଯେତେବେଳେ ଜୀବ ରହିଛି, ଯାହାର ଯେତେ ସୁସୁଖ ବାଞ୍ଚା ପ୍ରବଳ ସେ କୃଷ୍ଣଙ୍କ ଠାରୁ ସେତେ ଦୂରରେ ରହିଛି। କୃଷ୍ଣ ରହସ୍ୟ, କୃଷ୍ଣ ତତ୍ତ୍ୱ, କୃଷ୍ଣ ବିଜ୍ଞାନ, କୃଷ୍ଣ ଚେତନାରେ ସ୍ଥିର ହେବା, ତାକୁ ପ୍ରାପ୍ତ ହେବା ତା ପାଇଁ ଦୁର୍ଲଭ ହେଇଯିବ ସୁସୁଖ ବାସନା। ଆଉ ନିଜର ସମର୍ପଣ ଭାବଟା ଯେତେ ମଧ୍ୟ କୃଷ୍ଣ ପାଖରେ ନ ରହିବ, କୃଷ୍ଣ ମୁଁ ହେଉଛି ଆପଣଙ୍କର, ଆଉ ଜୀବନରେ ମୋର କ'ଣ ପ୍ରାପ୍ତି କରିବାର ଅଛି। ଜୀବନ ଯେତେବେଳେ ସର୍ବୋଚ୍ଚ ବସ୍ତୁ ଭଗବାନ କୃଷ୍ଣଙ୍କୁ ଜଣେ ପାଇବା ପାଇଁ ପ୍ରୟାସ କରୁଛି, ତାଙ୍କୁ ସୁଖ ଦେବା ପାଇଁ ଚେଷ୍ଟା କରୁଛି, ଆଉ କ'ଣ ତାର ଜୀବନରେ ଲାଭ କରିବାର ଅଛି? ଏ ଜଗତର କୌଣସି ଜଡ଼ ବସ୍ତୁ ସହିତ ଆମର ସମ୍ପର୍କ ନାହିଁ। ଏ ଜଗତର ସୁନ୍ଦର ଯଶ, କୀର୍ତ୍ତିମାନ ହେବାର ପ୍ରଚେଷ୍ଟା, ଅତ୍ୟନ୍ତ ଆଦୃତ ଲୋକମାନଙ୍କ ଦ୍ୱାରା ଆଦୃତ ହେବା, ବହୁ ଅନୁଗାମୀ ଦ୍ୱାରା ପରିବେଷ୍ଟିତ ହେଇକି ନିଜର ଜ୍ଞାନ ଜଗତରେ ଉପସ୍ଥାପିତ କରିବା, ଏସବୁ ଆମର ଲକ୍ଷ୍ୟ ନୁହେଁ। ଅକିଞ୍ଚନା ଭକ୍ତି ଯେଉଁ ଶବ୍ଦ ଗୋଟେ ଲାଗିଛି, ଅକିଞ୍ଚନା ଭକ୍ତି, ଅକିଞ୍ଚନା ଭକ୍ତ, ଏ ଶବ୍ଦଟି ବଡ଼। ଅକିଞ୍ଚନ ଅର୍ଥ ଦରିଦ୍ର ନୁହେଁ, ଭକ୍ତ ଦରିଦ୍ର କେମିତି ହେଲା, ଯେ କୃଷ୍ଣର ଉପାସକ ସେ ଦରିଦ୍ର କେମିତି? ଅକିଞ୍ଚନ ମାନେ ଐକାନ୍ତିକତା, ଏ ଅକିଞ୍ଚନ ତାର ଥାଏ, ଅକିଞ୍ଚନ ବିତ୍ତା। କୃଷ୍ଣ ତାଙ୍କର କେବଳ ଧନ ଯାଆନ୍ତି, ଜ୍ଞାନ ତାଙ୍କର ଧନ ହୁଏ ନା, ଆଉ କ'ଣ ଧନ ହବ ସଂସାର? ଯଦି ବଡ଼ କିଛି ଧନ ଥାଏ ସେ ହେଉଛି ଜ୍ଞାନ। ସଂସାର ଯେତେ ବଡ଼ ଜ୍ଞାନ ଅଛି, ସାଂସାରିକ ଦୃଷ୍ଟିରୁ ଅର୍ଣ୍ଣଦାନ ସବୁଠୁ ମହତ୍, ଅର୍ଣ୍ଣଦାନ, ତାଠୁ ବଡ଼ ଦାନ ହେଲା ବିଦ୍ୟାଦାନ, ବାହାର ଲୋକ କୁହନ୍ତି ବିଦ୍ୟାଦାନ, ଯେଉଁଟା ଜ୍ଞାନଦାନ, ସେ ବହୁତ ବଡ଼ ଧନ। ଜଣେ ଜ୍ଞାନୀ ଲୋକ ଭଗବାନ ସେଥିପାଇଁ କହିଲେ, ଜ୍ଞାନୀ ହେଉଛି ମୋର ପ୍ରିୟ, କ'ଣ କହିଲେ ଚାରି ଜଣଙ୍କ ଭିତରୁ, ଚତୁର୍ବିଦା ଭଜନ ତେମା ଜନ ସ୍ୱୀକୃତି ନ ଅର୍ଜୁନ ଜ୍ଞାନିଶ୍ଚ ଭରତ ସର୍ବ, ତାପରେ ଆବର୍ଣ୍ଣ ଜଣ, ସେଇଟା ମନେକି ତାପରେ ଆବର୍ଣ୍ଣ ତେସା ଜ୍ଞାନୀ, ସେ ଚାରି ଜଣଙ୍କ ଭିତରେ ଜ୍ଞାନୀ ହେଉଛି ମୋର ପ୍ରିୟ, ଏକ ଏବ ବିଶିଷ୍ୟତେ, ସେ ଶବ୍ଦ ରହିଛି। ଆରେ ସେ ଶ୍ଲୋକଟାକୁ ତୁମେ ପଢ଼ି ଦେଉଛ ଖାଲି ଏଗୁଡ଼ା ମନେ ରଖିବା ପାଇଁ ନା ପ୍ରିଚିଂ କରିବା ପାଇଁ, ତା ଅର୍ଥଟା ତା ପର ପୂର୍ବ ପୂର୍ବାପରଟା ସବୁବେଳେ ଦେଖିବ ନା, ଆଉ ବୁଝିବାକୁ ଚେଷ୍ଟା କରିବା ଶ୍ଲୋକଟା ମନେ ରଖି ଖାଲି ଆମେ ଲୋକଙ୍କୁ କହିବା ନା କ'ଣ? ତେସା ଜ୍ଞାନୀ ନିତ୍ୟ ଯୁକ୍ତ ଏକ ଭକ୍ତ ବିଶିଷ୍ୟତେ, ତାପରେ ସଚ ମୋ ପ୍ରିୟ, ଓ ସେ ହେଉଛି ମୋର ଭାରି ପ୍ରିୟ ଜ୍ଞାନୀ। ଜ୍ଞାନୀ ବଡ଼ ଧନୀ ନା, ଆଉ ଜ୍ଞାନୀ ମାନେ କ'ଣ, ଯାହାର ଭଗବତ ବିଷୟ ଜ୍ଞାନ ଅଛି, କିନ୍ତୁ ଯେତେବେଳେ ଜଣେ ଅକିଞ୍ଚନା ସ୍ଥିତିକି ଯାଏ ସେ ଆଉ ଜ୍ଞାନର ଯେଉଁ ଚରମ ସୀମା, କୃଷ୍ଣଙ୍କୁ ଭଲ ପାଇବା, ସେ ତାକୁ ବି ରିଜେକ୍ଟ କରିଦିଏ। ଉଦ୍ଧବ କ'ଣ କିଏ ଭକ୍ତ ଥିଲେ? ଆଉ ଭଗବାନ ଉଦ୍ଧବ କାହିଁ ପଠେଇଲେ, ଆଉ କାହିଁ ପଠେଇଲେନି, ଉଦ୍ଧବ କାହିଁ ପଠେଇଲେ? ଜ୍ଞାନୀ ଭକ୍ତ, ବହୁତ ବଡ଼ ଜ୍ଞାନୀ ସେ, ସେ ବୁଝିପାରିବେ ଏ ପ୍ରେମଟାକୁ, ସେ ବୁଝିପାରିବେ ଗୋପୀମାନଙ୍କର ଯେଉଁ ତ୍ୟାଗ, ଗୋପୀମାନଙ୍କର ଯେଉଁ ପ୍ରେମ ତାଙ୍କର, ସେ ବୁଝିପାରିବେ। ଅଲଗା ଜ୍ଞାନୀ ନହେଲେ ବୁଝିପାରିବନି, ଆଉ ଏ ଯେଉଁମାନଙ୍କର ଜ୍ଞାନ ଟିକେ କମ୍। ଏ ଶ୍ରୁତ ପରମ୍ପରାଟା କ'ଣ, ଆଉ ଯେଉଁ ଶ୍ରୁତ ପରମ୍ପରା କ'ଣ, ଏଇଟା ଆମର ପରମ୍ପରାଟା କ'ଣ, ଶ୍ରୁତ ପରମ୍ପରା ତାକୁ କୁହାଯାଏ, ଶୁଣି ଶୁଣିକି ଜାଣିବା। ଏ ଶ୍ରବଣ ଦ୍ୱାରା ଏତେ ଆମର ମମତା ଭଗବାନ ପ୍ରତି ବଢ଼ିବ, ଭଗବାନ ବି କହିଦେବେ, ଭଗବାନ ବି ଜଣେଇବେ ନିର୍ଗୁଣ, ସେଇଟା ନିର୍ଗୁଣ କଥା ହବ। ଏ ଆଜି ପଢ଼ୁଥିଲି ଛକ ଲେଖୁଛନ୍ତି ସିଦ୍ଧର ସରି ଭକ୍ତିନାଥ ଠାକୁର, ତାଙ୍କୁ ପ୍ରଶ୍ନ ଜଣେ ପଚାରୁଛନ୍ତି, ଏତେ ସୁନ୍ଦର କୋଉଠି ରେଲୱେ ଷ୍ଟେସନ ନା କୋଉଠି ଅଛନ୍ତି, ପ୍ରଶ୍ନ ତାଙ୍କୁ ପଚରା ହଉଛି। ଆଜ୍ଞା ଭକ୍ତିବୀର ଠାକୁର ତ ଗୌଡ଼ିଆ ମଠରେ ଯେତେବେଳେ ହୁଏ ଆମର କ'ଣ ଚୈତନ୍ୟ ମହାପ୍ରଭୁଙ୍କର ଜନ୍ମ, ସେତେବେଳେ ସବୁ ବେଙ୍ଗଲରେ ଲୀଳା କୀର୍ତ୍ତନ ଥାଏ, ଲୀଳା କୀର୍ତ୍ତନ ସବୁ ଶ୍ରୀକୃଷ୍ଣଙ୍କର ଲୀଳା ସବୁ, ଆପଣ ଆସିଲା ପରେ କାହିଁକି ବନ୍ଦ କରିଦେଲେ? ତାଙ୍କ ଭକ୍ତ ମାନେ ଶିଷ୍ୟ ପଚାରୁଛନ୍ତି, ଆପଣ କାହିଁକି ବନ୍ଦ କରିଦେଲେ ଲୀଳା କୀର୍ତ୍ତନକୁ? ସେଠୁ ସେ କହୁଛନ୍ତି, କାହିଁକି ବନ୍ଦ କଲି ନା, ସହଜେ ଆମମାନେ ଯେଉଁମାନେ ସେମାନେ ଯେଉଁ ଶୃଙ୍ଗାର ରସ କଥା ଗୁଡ଼ାକ ସବୁ ବର୍ଣ୍ଣନା କରୁଛନ୍ତି, ଶୃଙ୍ଗାର ରସ ବର୍ଣ୍ଣନା କରି ରାଧାକୃଷ୍ଣଙ୍କ ଲୀଳା ଏସବୁ ଯେଉଁ ବର୍ଣ୍ଣନା କରି ସେଟା ପ୍ରାକୃତିକ ସହଜିଆ ମାନେ ସୃଷ୍ଟି ହେବେ ଜଗତରେ, ସେମାନେ ଇନ୍ଦ୍ର ତୃପ୍ତି, ସେଟା ବାଲ୍ୟଲୀଳା ସେମାନେ ଶ୍ରବଣ କରିପାରିବେ, ଏସବୁ ଲୀଳା ଶ୍ରବଣ କରିପାରିବେନି। ତାହେଲେ ସେ ପ୍ରଶ୍ନ ପଚାରୁଛନ୍ତି, ସେ ସୁକ୍ରସ୍ କ୍ୱେଶ୍ଚନ୍ ପଚାରୁଛନ୍ତି, ତାହେଲେ ଭକ୍ତିମୟ ଠାକୁର ଭୁଲ କରିଥିଲେ କି? ସେ କହିଲେ ନା ନା, ସେଗୁଡ଼ାକ ସବୁ ପ୍ରାକୃତିକ ସହଜିଆ ଲୋକ, ସେମାନେ ସବୁ କ'ଣ ବିଷୟୀ ଲୋକ, ତାଙ୍କୁ ଆକର୍ଷଣ କରିବା ପାଇଁ, ଧାମକୁ ଆକର୍ଷଣ କରିବା ପାଇଁ ଲୀଳା କୀର୍ତ୍ତନ ସବୁ କରୁଥିଲେ। କିନ୍ତୁ ଆମକୁ ଯେଉଁ ଶିକ୍ଷା ଦେଇଛନ୍ତି ନା ଅନ୍ତରଙ୍ଗ ଶିକ୍ଷା, ସେଟା ହେଉଛି ବହିରଙ୍ଗ ଶିକ୍ଷା। ସେଟା ଆଚାର୍ଯ୍ୟର ଦୁଇଟା ଶିକ୍ଷା ଅଛି ନା, ଆଉ ଅନ୍ତରଙ୍ଗ ଲୋକଙ୍କୁ ଅନ୍ତରଙ୍ଗ ଶିକ୍ଷା ଦେବେ, ପବ୍ଲିକ ଲୋକ ପବ୍ଲିକ କଥା ଶିକ୍ଷା ଦେବେ। ସେ ଆମକୁ ସବୁ ଅନ୍ତରଙ୍ଗ ଶିକ୍ଷା ଦେଇଛନ୍ତି। କ'ଣ ଅନ୍ତରଙ୍ଗ ଶିକ୍ଷା? ସେଠି ତା ସେ କହୁଛନ୍ତି, କୌଣସି ଅର୍ଥ ଯେଉଁମାନେ ରୋଜଗାର କରୁଛନ୍ତି କଥା କହିକି, ତାଙ୍କ ଥ୍ରୁ ଭାଗବତ କଥା ମୁଁ ଶୁଣିବି ନା। ସେ ଏତେ ସୁନ୍ଦର କଥା କହିଛନ୍ତି, ଯିଏ 24 ଘଣ୍ଟା ହରି ସେବକ ନୁହେଁ ତାଙ୍କ ମୁଖରୁ ମୁଁ ଭଗବାନଙ୍କ କଥା ଶୁଣିବି ନା। ମୋ ଗୁରୁଦେବ ମୋତେ ନିଜେ ମୋତେ ପିତା କହିଛନ୍ତି, ଯେଉଁମାନେ 24 ଘଣ୍ଟା ଭଗବାନଙ୍କର କୃଷ୍ଣଙ୍କର ସେବା କରୁନାହାନ୍ତି ତାଙ୍କ ଥ୍ରୁ ହରି କଥା ଶୁଣିବି ନା। ମୋତେ ମୋ ଗୁରୁଦେବ ଶିଖିଛନ୍ତି, ମୁଁ ତାଙ୍କ ମୁଖ ଅନ୍ୟ କାହା ମୁଖରୁ ମୁଁ ଶୁଣିବିନି। ସେମାନେ ସବୁ ଅର୍ଥ ଯଶ ବିଭିନ୍ନ ଲଳାସାରେ ସେମାନେ ହରି କଥା କହୁଛନ୍ତି, ତାଙ୍କ ଷ୍ଟେଟମେଣ୍ଟ ଏଇଭଳିଆ ମୁଣ୍ଡ ଖରାପ ଯେଉଁ ଷ୍ଟେଟମେଣ୍ଟ ସବୁ ଦେଉଛନ୍ତି। ସିଷ୍ଟ୍ରେଟ କହିଛନ୍ତି, ଯେଉଁମାନେ 24 ଘଣ୍ଟା ହରି ହରି ସେବା ରତ ନାହାନ୍ତି ସେମାନଙ୍କ ମୁଖରୁ ମୁଁ ଭଗବାନଙ୍କ କଥା ଶୁଣିବିନି, ମୋତେ ଅନ୍ତରଙ୍ଗ ଭାବରେ ସବୁ କହିକି ଯାଇଛନ୍ତି। ଆଉ ସେଣୁ ବାହ୍ୟ ଲୋକ ପାଇଁ ବହିରଙ୍ଗ, ବାହ୍ୟ ଲୋକ ଗୁଡ଼ାକ ଧାମରୁ ବିମୁଖ ହେଇଯିବେ, ମହାପ୍ରଭୁ ଜାଣିପାରିବେନି। ଲୀଳା କୀର୍ତ୍ତନ ହେଲା ମାନେ ଲୋକ କ'ଣ ହେବେ? ଆସିବେ ଆସିବେ ଶୁଣିବେ ବସିବେ, ତା ଭିତରେ ମହାପ୍ରଭୁଙ୍କ ଲୀଳା କିଛି ପଡ଼ିବ, ମହାପ୍ରଭୁଙ୍କ କଥା ପଡ଼ିବ, ଟୋଟାଲ ବନ୍ଦ କରିଦେଲେ ଆଉ ଆସିବେନି। ସେଥିପାଇଁ ଦେଖୁନା କି ଯେଉଁ ମେଳା ଫେଳା ଗୁଡ଼ାକ, ମାଇପୁର ତୁମେ ଯାଇନ ଜନ୍ମାଷ୍ଟମୀ? ମୁଁ ତ କେବେ ଯାଇନି, ସେ ତ ପୂର୍ବରୁ ପଳେଇ ଆସି, ଯେଉଁ ଦେଖିଛି ସବୁ ମେଳା ପଡ଼େ କେଉଁଠି, ଆମର ଇସ୍କନ ଭିତରେ ଯେଉଁ ମେଳା ସବୁ ପଡ଼େନି, ଦେଖିଛ ନା ନାଇଁ? ଯେଉଁ ଜିନିଷପତ୍ର ବିକ୍ରି ହେଉଛି ଆମର ଗୋରୁ ପୂର୍ଣ୍ଣିମା ପୂର୍ବରୁ, ସେଟା ପ୍ରବତ ସବୁ କହିଥିଲେ ମେଳା ବସିବ। ପବ୍ଲିକ ଧାମକୁ ଆକ୍ରମଣ ଆମନ୍ତ୍ରଣ କରିବାକୁ ପଡ଼ିବ ନା। ଲୋକ ଆଜି କେଉଁଠୁ ଖାଇବେ? ଯେଉଁଠି ଖାଇବାଟା ମିଳିବ, ଯେଉଁଠି କିଣାକିଣି ଜିନିଷ ଭଲ ମନ୍ଦ ନାଟକ ପାଲା କୀର୍ତ୍ତନ ଥିବ ଲୋକ ଯିବେ। ଷ୍ଟ୍ରେଟ୍ ମନା କରିଦେଲେ ସବୁ, ତାଙ୍କର ଯେଉଁ କଥା ଆଜି ମୁଁ ପଢ଼ୁଥିଲି ମୁଣ୍ଡ ଖରାପ ହେଇଯିବ, ଆଜିକାଲି ଭକ୍ତ ଶୁଣିଲେ ସେ ଭୁଲଟା ବୁଝିବେ, ଆମେ ପ୍ରଚାର କରୁଛୁ। ସେ ଷ୍ଟ୍ରେଟ୍ କରିଦେଇଛନ୍ତି, ଅନ୍ୟ ବେଳା ଆସି ସେମାନଙ୍କ କଥା ଆମେ କଥା ଶୁଣିବୁନୁ। ଯେଉଁ 24 ଘଣ୍ଟା ହରିସେବା ରତ ନାହାନ୍ତି ତାଙ୍କ ଆମର କଥା ଶୁଣିବୁନୁ। ଯେଉଁମାନେ ପେସାଦାର, ସେ ଶବ୍ଦ ଲଗଉଛୁ, ଯେଉଁମାନେ ପେସାଦାର, ଜଣେ ଭଡ଼ାଟିଆ, ବେଙ୍ଗଲ ସବୁ କହୁଛନ୍ତି ଭଡ଼ାଟିଆ, ଭଡ଼ାଟିଆ ନାହାନ୍ତି 50,000 ଟଙ୍କା 20,000 ଦେବୁ, ମୁଁ ଆସିବି ଯିବି 7 ଦିନ କଥା କହିବି, ଭଡ଼ାଟିଆ ପେସାଦାର ଏମାନଙ୍କ କଥା କଥା ମୁଁ ଶୁଣିବିନି। ଜ୍ଞାନ ଥାଉ ତାଙ୍କ ଦ୍ୱାରା ଆମର କ'ଣ ମିଳିଲା? ଏଠୁ ସେଥିରେ କ'ଣ ଶବ୍ଦ ବ୍ରହ୍ମ, ସେ କହୁଛନ୍ତି ସେଥିରେ କ'ଣ ଶବ୍ଦ ବ୍ରହ୍ମ ଡିସେଣ୍ଡେଡ୍ ହେବେ? ସେଥିରେ କ'ଣ ଶବ୍ଦ ବ୍ରହ୍ମ ଆସିବେ? କେବେ ଶବ୍ଦ ବ୍ରହ୍ମ ପ୍ରକଟ ହେବେନି। ଯିଏ ହରିସେବକ ନୁହେଁ ଶବ୍ଦ ବ୍ରହ୍ମ ତା ମୁଖରେ ଆସିବେ ନାହିଁ। ସେଗୁଡ଼ା ସବୁ କେବଳ ବ୍ଲାକ୍ ଫାୟାର୍, ଗୋଟେ ଦେବ କହୁଛନ୍ତି, ସେଟା କିଛି ନାହିଁ ବ୍ଲାକ୍ ଫାୟାର୍ ଗୁଡ଼ା। ଆସି ନିଜ ସେବା କରୁନି ସେଇଟା କ'ଣ କହିବ? ତାର ତ ନିଜର ପ୍ରୀତି ନାହିଁ କୃଷ୍ଣଙ୍କ ପ୍ରତି, ସେ କ'ଣ ପ୍ରିଚିଂ କରିବ? ଇପୁର ଆଚାର୍ଯ୍ୟ କହିଲେ ଲୋକ ଭୁଲ ବୁଝୁଥିଲେ, କିନ୍ତୁ ମୁଁ ସବୁ ଏବେ ପଢିକି ଦେବୁ ଜାରି, ମୁଁ ତ କହିଦେଇଛି ଏଇଟା, ଦେଖ 100% ପ୍ରୁଫ୍ ଦେଇଦେବି ଭକ୍ତିନା ଠାକୁରଙ୍କ ପାଖରୁ। ଷ୍ଟେଟମେଣ୍ଟ, ତୁମେ ସେବକ ହେବାକୁ ପଡ଼ିବ। ସେ ସିଧା କହିଲେ 24 ଘଣ୍ଟା ଭଗବାନଙ୍କ ସେବା ରତନ ତାଙ୍କ ମୁଖରୁ ମୋହରି କଥା ଶୁଣିବିନି, ମୋ ଗୁରୁଦେବ ମୋତେ ଶିଖିକି ଯାଇଛନ୍ତି। ଏଭଳିଆ ତାଙ୍କର ସବୁ, କାରଣ ଆମକୁ ଉନ୍ମେଷ କରିବାକୁ ପଡ଼ିବ ନା। ଆମେ ଜଗତର କୌଣସି ବସ୍ତୁକୁ ଲାଭ ପାଇଁ ଏଠି ଆସିନୁ। ଯିଏ ହରି କଥା କହୁଛି ଯଦି ଏଇ ଜିନିଷଟା ଜାଣିନି, ଏ ଜଗତର ମୋର କୌଣସି ବସ୍ତୁ ପାଇବାର ନାହିଁ, ମୋର କୌଣସି ବସ୍ତୁ ପାଇବାର ନାହିଁ, ନା ଧନ ପାଇବାର ଅଛି, ନା ଅନୁଗାମୀ ପାଇବାର ଅଛି, ନା ଲୋକମାନଙ୍କଠୁ ଯଶ ପାଇବାର ଅଛି, ମୋର କୃଷ୍ଣଙ୍କୁ ଖୁସି କରିବାର ଅଛି। ଯିଏ ଏତିକି ଜାଣିନି ସେ ହରି କଥା କ'ଣ କହିବ ନା, ହରିସେବା କ'ଣ କହିବ ନା, ଭକ୍ତି କ'ଣ କରିପାରିବ? ନିର୍ମଳ ଭକ୍ତି ସେ କରିପାରିବନି। ଏ ଜଗତର ନିନ୍ଦା ପ୍ରଶଂସା କୌଣସି ବସ୍ତୁ ସହିତ ମୋର ସମ୍ପର୍କ ନାହିଁ। ମୁଁ କେମିତି ତାଙ୍କୁ ଖୁସି କରିକି ଜନ୍ମରେ କେମିତି ଟିକେ ଶୁଦ୍ଧ ନାମ କରି ତାଙ୍କୁ ପ୍ରୀତି କରିକି ମୁଁ ଯିବି ଏ ଜଗତର ବିଧା ନେଇକି? ଯାହାର ଏତିକି ଚେତନା ଆସିପାରୁନି, ଲୋକ ମୋତେ କ'ଣ କହିବେ? ଆରେ ରାଧାଣୀ ଲୋକ କହୁଥିଲେ, ଭଗବାନ ଜାତି ଯମୁନା ଫୁଲେ ରାଧାରାମ କୁଲ ଡାପବାଦ, ରାଧାଣୀ ଲୋକ କହୁଥିଲେ। ତୁମକୁ କହିବେନି, ତୁମେ ଛାଡ଼ିଦେବେ, ତୁମେ ଖାଲି ଗୁରୁ ହେବି ତୁମକୁ କହିବେ, ତୁମେ ଚେଲା ହୋଇ ବି କହିବେ। ଆମେ ବ୍ରହ୍ମଚାରୀ ଥିଲୁ ଲୋକ ଆମକୁ କହୁଥିଲେ, ଆମେ ସନ୍ନ୍ୟାସୀ ହେଇଗଲେ ଲୋକ ଆମକୁ କହିବେ, କାଲି ଆଉ କ'ଣ ଉପରକୁ ଯାଅ ତୁମକୁ କହିବେ, ତୁମେ ଭଗବାନ ପାଇଲେ ବି ଲୋକ କହିବେ, କାହା ମୁଖକୁ ତୁମେ ବନ୍ଦ କରିପାରିବନି। ଆମେ ତାଙ୍କର କଥାକୁ ଶୁଣିବା ପାଇଁ ଜଗତକୁ ଆସିନୁ, ଆମେ ଭଲ ମନ୍ଦର ବିଚାର କରିବା ପାଇଁ ଜଗତକୁ ଆସିନୁ। ଯିଏ ଆମ ସାଙ୍ଗରେ ସାଥି ହେଇକି ରହିପାରିବେ, ଯିଏ ଆମକୁ ପ୍ରତି ପଦକ୍ଷେପରେ ସହାୟ କରିପାରିବେ, ସିଏ ଆମର ବନ୍ଧୁ, ତାଙ୍କ ହାତ ଧରିକି ଆମେ ଚାଲିବୁ। ଆମେ ପଛକୁ ଚାହିଁବୁ ଲୋକ ନାହିଁ, ଆମେ ପଛକୁ ଚାହିଁବୁ ଅଟକିଯିବୁ। ଅନ୍ୟମାନଙ୍କର ନିନ୍ଦା ପ୍ରଶଂସା ଶୁଣିଲେ ଅଟକି ଯିବାକୁ ପଡ଼ିବ, ସେଠି ଆମେ ଅଟକିବା ପାଇଁ ଆସିନୁ। ଆମେ ଗତିଶୀଳ ବାହାନ ଭଳି, ଗତିଶୀଳ ଯାନ ଭଳି ଆମକୁ ଯିବାକୁ ପଡ଼ିବ, ସମୟ ସ୍ୱଳ୍ପ ଅଛି। ଅନ୍ୟମାନଙ୍କର ନିନ୍ଦା ପ୍ରଶଂସା ଅନ୍ୟମାନଙ୍କର ଉପଦେଶ ତଥାକଥିତ ଉପଦେଶ ଆମ ପାଇଁ ବହୁତ କିଛି ହିତକର ନୁହେଁ। ସମୟ ସ୍ୱଳ୍ପ ଭିତରେ ଆମେ ସବୁଗୁଡ଼ିକ ସବୁ ଜଗତର ସବୁ ଲୋକଙ୍କୁ ଖୁସି କରି ଗୁରୁକୃଷ୍ଣଙ୍କୁ ଖୁସି କରିବା ସମ୍ଭବ ନୁହେଁ। ବିଭକ୍ତି ଶ୍ରେଷ୍ଠ ଠାକୁର ସେ କଥା କହୁଛନ୍ତି, କର୍ମୀ ଜ୍ଞାନୀ ଭୋଗୀର ଜଗନ୍ନାଥ ଦର୍ଶନ ହୁଏ ନା, ଜଗତ ଦର୍ଶନ ହୁଏ। ସେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ କେବେ ଜଗନ୍ନାଥଙ୍କ ଦର୍ଶନ ହେଇପାରିବନି, ସେ ଜଗତକୁ ଦର୍ଶନ କରିକି ଆସିବେ। ତେଣୁ ଏଇସବୁ ଯେଉଁ ଜିନିଷ ସେ ଆଜି କହୁଛନ୍ତି, ଚିନ୍ମୟ ଜିନିଷ ବୃନ୍ଦାବନରେ ଶରତ ଋତୁରେ ଅପ୍ରାକୃତ ଜିନିଷ ନା। କୃଷ୍ଣ ପ୍ରବେଶ କରିଛନ୍ତି, ବଳରାମଙ୍କ ସହିତ ବଂଶୀ ବାଦନ କରୁଛନ୍ତି, ପର୍ବତ ଶସ୍ୟ ଶ୍ୟାମଳା ଭୂମି ପର୍ବତର ବହୁତ ଶୋଭା, ବୃକ୍ଷମାନେ ସବୁ ଅଙ୍କୁର ଫଳ ଫୁଲରେ ଭରପୁର ହେଇକି ରହିଛନ୍ତି। କୃଷ୍ଣ ବଂଶୀ ବାଦନ କଲେ, ତେଣୁ ଗୋପୀମାନେ ସବୁ ଶ୍ରବଣ କଲେ। ଯଦି ଗୋପୀମାନଙ୍କର ଯେଉଁ ସ୍ତର ରହିଛି ଦିବ୍ୟ ସ୍ତର, ସ୍ମର ବୈଜ୍ଞାନ ଖାଲି ଶୁଣୁଥିଲେ, ଗୋଟେ ଜୀବଟା ତାର କାମ ଦ୍ୱାରା ପୀଡ଼ିତ ହେଉଛି, କେବଳ ଜୀବନ ସାରା ତାକୁ ଗୋଟେ ସଂଗ୍ରାମ କରିବାକୁ ପଡ଼ୁଛି କାମ ପାଇଁ, କାରଣ ଦେହଟା ମିଳିଛି ତ କାମରୁ ନା, କେଉଁଠି ଜନ୍ମ ଆମର କେମିତି ହେଲା, ଆମର ପିତାମାତା କିଛି ସେ ବିଷୟ ସୁଖର ବାସନା କଲେ ବୋଲି ଆମର ଜନ୍ମ ହେଲା। ଭଗବାନ ଯେଉଁ ଗର୍ଭରେ ଜନ୍ମ ଦିଅନ୍ତି, କେମିତି ଜନ୍ମ ଦିଅନ୍ତି, ଇଏ ବ୍ୟାସଦେବ କେବଳ କାମ, କିଏ ସତ୍ୟବତୀ ନା, ସତ୍ୟବତୀ କେବଳ କାମନା କଲେ କ'ଣ, ମୋ ବଂଶରେ କେହି ଆଉ ରହିବେନି। ଆଉ ସେ ପିତାମ ବିଷ୍ଣୁ ଆସି କ'ଣ କହିଲେ, କହିଲେ ପୁଅ ତୁ ମୋ ନାଗି ବ୍ରହ୍ମଚାରୀ ହେଇଥିଲୁ ନା, ଶପଥ କରୁଥିଲୁ, ତୋର ପିତା ମୋତେ ବିବାହ ପାଇଁ ଚାହିଁଥିଲେ, ମୋ ବାପା ତୋ ସାରେ ସତ କରିଥିଲେ, ତେଣୁ ମୁଁ ବର୍ତ୍ତମାନ କହୁଥିଲି ବିବାହ ହେବ, କାହିଁ ମୋ ଏ ବଂଶ ଭରତ ବଂଶର ସିଂହାସନ ଜଣେ କିଏ ରୁହନ୍ତୁ। ମନୁଷ୍ୟ ବହୁତ ମିଳିବେ, ରାଜା ବହୁତ ମିଳିବେ, ସାଧୁ ବହୁତ ମିଳିବେ, କିନ୍ତୁ ଏକ ସୁଶୀଳ ରାଜା ସୁଶୀଳ ସାଧୁ ଏସବୁ ମିଳିବା ନା ବହୁତ ଦୁର୍ଲଭ। ଭଗବାନଙ୍କର ଜଣେ ପ୍ରେମିକ ରସି ଭଗବାନଙ୍କର ଭକ୍ତ କେଉଁଠୁ ମିଳେ, ଏ ଭରତ ସିଂହାସନ ଏତେ ବଡ଼ ବଂଶ ପରମ୍ପରାର ସିଂହାସନ ରଖିବ କିଏ, ରଖିବ କିଏ। କହିଲେ ବାପା ତୁ ବ୍ରହ୍ମଚାରୀ ହେଇଛୁ, ତୁ ବିବାହ ହେବାକୁ ପଡ଼ିବ, ମୋ ପାଇଁ ତ ହେଇଥିଲୁ, ମୁଁ ତ ବର୍ତ୍ତମାନ ଆଶୀର୍ବାଦ ଦେଉଛି, ତୁ ବ୍ରହ୍ମଚାରୀ ବ୍ରତ ଭାଙ୍ଗି ଦେଖିଲେ ନା, ଏଇଟା ହବନି, ମୋ ପିତାଙ୍କର ସୁଖ ପାଇଁ ମୁଁ ଏତେ ସବୁ କିଛି ତ୍ୟାଗ କରୁଛି, ଆଉ ବାତାସ ହେଇଯିବ ନା। ଆଉ ସାଧୁ ସଂକଳ୍ପ କରିକି ସାଧୁ ଜୀବନକୁ ଆସିକି ପଛୁ କ'ଣ ଫେରିବା, ଏଇଟା ବାତାସୀ କୁହାଯାଏ। ସନ୍ନ୍ୟାସୀମାନେ ଏ ସାଧୁମାନେ ଯଦି ତାଙ୍କ ଜୀବନକୁ ପରିବର୍ତ୍ତନ କରେ ତାଙ୍କୁ ବାତାସୀ କୁହାଯାଏ। ବ୍ରହ୍ମଚାରୀ ତ ଆଲାଉ ଅଛି, ସନ୍ନ୍ୟାସୀ କେବେ ଆଲାଉ ନାହିଁ, ତାକୁ ଆତ୍ମହତ୍ୟା ହିଁ ପ୍ରଭୁବାଦ କରି, ତାଙ୍କ ଆତ୍ମହତ୍ୟା ହିଁ କେବଳ ତାର ତାର ଲକ୍ଷ୍ୟ, ସେ ମରିଯିବା ଦରକାର ଯଦି ତାର ବିବାହ ଆତ୍ମହତ୍ୟା କରିଦେବା ଦରକାର। ମହାପ୍ରଭୁ କ'ଣ କହିଲେ ହରଦାସ, ହରଦାସ କ'ଣ ସନ୍ନ୍ୟାସୀ ଥିଲେ, କ'ଣ ଥିଲେ ବ୍ରହ୍ମଚାରୀ, ବୈରାଗ୍ୟ ହେୟା କରେ ପ୍ରକୃତି ସମ୍ଭାଷଣ, ଦେଖିତେ ନା ପାରେ ଆମେ ତାହାର ବଦନ, ତା ମୁହଁ ଦେଖିବେନି, ପ୍ରକୃତି ସମ୍ଭାଷଣ କରୁଛି ଦେଖିବେନି। କେତେ ଦିନ ଅପେକ୍ଷା କଲେ, ଆଉ ମହାପ୍ରଭୁ ତାଙ୍କ କଥା କହିଲେ, କଥା କହିଲେ ଗଲେ ସେ କହିଲେ ଗାର ଲାଭ କ'ଣ ସର, ଥରେ ଛାଡ଼ିଦେବା। ମହାପ୍ରଭୁ ଠିକ କହିଲେ, ସୁଫଲ ଭଙ୍କୁମା, ଯାହା କର୍ମ କରିଥିଲା ଫଳ ଠିକ ପାଇଲା। ଆସି ଭକ୍ତମାନେ କହିଲେ, ଆଜ୍ଞା ସେ ଆଉ ତ ଛୋଟ ହରିଦାସକୁ ଦେଖୁନୁ, ଆଉ ଶୁଣିଲୁ ଯେ ସେ ସ୍ତ୍ରୀ ବେଣୀରେ ସ୍ୱର ଛାଡ଼ ମୋ ପ୍ରତି ଭଲ ହେଲା, ଖୁସି ହେଇଗଲେ। ଭକ୍ତ ସମାଜରୁ ଶିଖିବା ପାଇଁ ଜଗତରେ ସମସ୍ତେ ଏଇ କାମ ବେଗରେ ସମସ୍ତେ ପୀଡ଼ିତ ହେଉଛନ୍ତି। କାମଦେବ ପ୍ରାକୃତ କାମଦେବ ଏତେ ବଳବାନ, ଜୀବଟାକୁ ପୁରା ପେଷଣ କରିକରି ମାରୁଛନ୍ତି। ସେ ଲେଖିଲେ, ସିଏ ଇଏ ମର୍ତ୍ତୁରେ ଲେଖିଲେ, ଏଇଟା ତାଙ୍କର ନୀତି ସତକରେ, ଦେଖ 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 ଗୋଟେ କୁକୁରଟା ଯାଉଛି, ତା କ'ଣ ଦେଖି ଜାଣ ନାହିଁ, କୁକୁର ତା ଚମ ସବୁ ଚମ ଉଡ଼ି ଯାଇଥିବ, କ'ଣ ପିଠ ସବୁ ଛାଲ ଉଡ଼ି ଯାଇଥିବ, ଚମ ନଥିବ କିଛି, ଆଉ କାମୁଡ଼ିଥିବ କ'ଣ କହିଲ, ଗୋଟେ ଭଙ୍ଗା କାର ଖାଇବାକୁ ଦେଇଛି, ଭଙ୍ଗା ପଡ଼ିଛି ଯେଉଁ ସିଲଭର ବାଟି, ତାକୁ ତାଙ୍କର କାମୁଡ଼ିକି ଯାଉଛି, ଗୋଟେ କୁତିକି ଦେଖିଦେଲା ମାଇ କୁକୁର, ତା ପଛରେ ଗୋଟଉଛି, ସେଠି ଦେଖିକି ଇଏ କହୁଛନ୍ତି, ହେ କାମଦେବ ମରିଥିବା ଲୋକ ତୁ ଆରେ ମାରିବାକୁ ଚାହୁଁଛୁ, ଇଏ ମରିଗଲାଣି ୟାର କିଛି ନାହିଁ, ଖାଇବାକୁ ପାଉନି, ଦେଖ ତାଟିଆ କାମୁଡ଼ିକି ବୁଲୁଛି, ତୋ ଦେହରେ ଚମ ନାହିଁ, ତାକୁ ହିଁ ମାରୁଛୁ ତୁ। ସେ ଲେଖୁଛନ୍ତି, ଦେଖ ଜଗତର କେମିତି କାମଦେବ ସମସ୍ତେ ପୀଡ଼ା ଦେଇକି ମାରୁଛନ୍ତି, କାହାକୁ ଛାଡ଼ୁନାହାନ୍ତି। ତେଣୁ ଯିଏ ମଦନ ମୋହନଙ୍କର କୃଷ୍ଣ ଲୀଳା ଦେଲେ ବୈଷ୍ଣବମାନେ ପଢ଼ନ୍ତି, କେବଳ ଏଇ ଅଂଶ ପାଇଁ ହିଁ ପଢ଼ନ୍ତି। କବିମାନେ ଯେଭଳି ଆକର୍ଷଣ ହେଇଥିଲେ, ନବୀନ ବୃନ୍ଦାବନ ଏ ନବକିଶୋର ନଟବର ଅପ୍ରାକୃତ ନବୀନ ମଦନ, ଅପ୍ରାକୃତ ନବୀନ ମଦନ ଇଏ, ସେ ପ୍ରାକୃତ ମଦନ, ଇଏ ଅପ୍ରାକୃତ ମଦନ କୃଷ୍ଣ। କୃଷ୍ଣ ଯେପର୍ଯ୍ୟନ୍ତ କୃଷ୍ଣ ଭଲ ନ ପାଇବେ, ତାଙ୍କୁ ପ୍ରେମ ନ କରିବା, ଇଏ କାମ ଛାଡ଼ିବନି। ସେ ଭଲ ପାଇଗଲେ ସେ କୃପା କରିଦେଲେ, ଆମ ଅନ୍ଧାର ପ୍ରେମ ଆସିଲେ, ଏତେ କୁଆଡ଼େ ପଳେଇବ ବାଟ ପାଇବନି, ଆଉ ତାଙ୍କୁ ପ୍ରେମଟା ନ ପାଇଲା ପାଇଁ ତୁମକୁ ଛାଡ଼ିବ, ତୁମେ ବିବାହ ହୁଅ ନ ହୁଅ ସେଥିରେ କିଛି ଅସୁବିଧା ନାହିଁ। କାମରେ କେବଳ ଗୋଟେ ସ୍ୱରୂପ ନାହିଁ, କେବଳ ଖାଲି ଦେହ ସୁଖ ନୁହେଁ, କାମର ବିଭିନ୍ନ ସ୍ୱରୂପ ହେଲା। ସେ କାମ କୁଆଡ଼େ ଟର୍ନ କରିକି କୁଆଡ଼େ ପଳେଇଯିବ, ଯେଉଁମାନେ ବିବାହ ହେଉଛନ୍ତି ତାଙ୍କର କାମନା କହିବ ଆମର ଆଉ କାମନା ନାହିଁ, ନାରୀ କାମନା ଏମିତି କେହି କହିପାରିବେନି। ଯଦି ଯିଏ କହିଲେ ମୋର ଆଉ କାମନା ଭୋଗ କରିବାର କାମନା ନାହିଁ, ତାର ସେ କାମର ପରିଣତିରେ କେତେ ଦୁଃଖ ହେଇଗଲା, କାମ ସରିଗଲା, ତାପରେ କାମନା ପୂର୍ତ୍ତି ହେଇଯାଇ ତାପରେ ଆସିଗଲା ଅନନ୍ତ, ପୁଅ ହେଇଗଲା, ଝିଅ ହେଇଗଲା, ତାକୁ ବିବାହ କରିବା, ତା ଅର୍ଥ ଆଣିବା, ଅପ୍ରିୟତା ଏଭଳି ସୃଷ୍ଟି ହେଲା। ଏସବୁ ସୃଷ୍ଟି ହେଲା କୋଉଠୁ? କାମର ଟିକେ ସୁଖ ପାଇଁ ବର୍ତ୍ତମାନ କେତେ ହେଲା କିଲା, କାହାର ସମାଧାନ ଏଟା ହେଇପାରିବନି ଜୀବନରେ କାହାର କେହି। ସେଥିପାଇଁ ଯେତେବେଳେ ଭାଗବତରେ ସ୍ମର ଲାଗିଛି ସବୁବେଳେ ବୁଝିବାକୁ ପଡ଼ିବ, କବିମାନଙ୍କ ଦେହରେ କାମ ନଥିଲା, କାମ ଥିଲେ ସୁଖଦେବ ଗୋସ୍ୱାମୀ କାମ କ'ଣ ଜାଣନ୍ତି ନା, ସେ ନୈଶିକ ବ୍ରହ୍ମଚାରୀ, ସେ କାହିଁ ତାଙ୍କ ନାଁ ଉଚ୍ଚାରଣ କରିଥାନ୍ତେ, ଗୋପୀ ଶବ୍ଦ ବି ଧରିନଥାନ୍ତେ। ଆଉ ଚୈତନ୍ୟ ମହାପ୍ରଭୁ ଯେଉଁ ସନ୍ନ୍ୟାସୀ, ସେ କେବେ ବି ଗୋପୀମାନଙ୍କୁ କେବେ କହିନଥାନ୍ତେ, ଗୋପୀ ଭରତ ପଦକମଳ ଗୋପୀ ଶବ୍ଦ ନେଉଛନ୍ତି, ନାରୀ ଶବ୍ଦ କେବେ ନେଇନାହାନ୍ତି, ସ୍ତ୍ରୀ ଶବ୍ଦ କେବେ ନେଇନାହାନ୍ତି, ସେଭଳି ଯୋଶୀତ କହିବେ, କିନ୍ତୁ ଏବେ କହୁଛନ୍ତି ଗୋପୀ ଭରତ ପଦକମଳ ଦାସ ଦାସ ଆମ ଦାସ, କେମିତି କହୁଛନ୍ତି କପ୍ତାଙ୍କ ପାଖରେ ଏଇ ସ୍ମର ବେଗରେ। ନିଜ ସଖୀ ମାନଙ୍କ ସହିତ ବ୍ରଜରେ ଅବସ୍ଥାନ କରିକି ପରସ୍ପର କହିବାକୁ ଲାଗିଲେ, କେବଳ କୃଷ୍ଣ ଗୁଣଗାନ କରୁଥିଲେ, କୃଷ୍ଣଙ୍କ ରୂପ କୃଷ୍ଣଙ୍କର ମାଧୁର୍ଯ୍ୟକୁ ଗୁଣଗାନ କରୁଥିଲେ। ତତ୍ ଆଶ୍ରୁତ୍ୟମ ବ୍ରଜ ସ୍ତ୍ରୀୟମ୍, ତତ୍ ବ୍ରଜସ୍ତ୍ରୀୟମ୍ ଆଶ୍ରୁତ୍ୟମ୍ ବେଣୁ ଗୀତମ୍, କୃଷ୍ଣ ଯୋଉ ବେଣୁ ବଜେଇଲେ ସ୍ମର ଉଦୟ, ଇମିଡିଏଟ ଦିଟା କାମ, ଏଇ ସ୍ମର କାମନାଟା ଆସୁଛି ମାନେ କଣ, ତୁମର ତାହେଲେ କାମନାଟା ଆସୁଛି, ତୁମେ ଯିଏ କାମନା ସୃଷ୍ଟି କରୁଛନ୍ତି, କିଏ କାମନା ସୃଷ୍ଟି କରୁଛନ୍ତି, କାମନା ମଦନା ସୃଷ୍ଟି କରୁଛନ୍ତି, ତୁମର ସାଙ୍ଗେ ସାଙ୍ଗେ ବିପରୀତ ପୁରୁଷର ନାରୀ ପ୍ରତି ଭାବନା ଯିବ, ନାରୀର ଯେତେବେଳେ କାମନା ଆସିବ ସାଙ୍ଗେ ସାଙ୍ଗେ ତାର ଗୋଟେ ବିପରୀତ ଯିବ ପ୍ରତି ଆସିବ, ହେଉଛି ମଦନଙ୍କର କାର୍ଯ୍ୟ। ଗୋପୀମାନଙ୍କର ଶରୀରରେ ମଦନ ଯେଉଁ ଅପ୍ରାକୃତ ପ୍ରାକୃତ ମଦନ ଯିଏ ବ୍ରହ୍ମପୁତ୍ର, ତାଙ୍କ ଶକ୍ତି ନାହିଁ, ତାଙ୍କ ହୃଦୟରେ କାମ, ତାଙ୍କ ଶରୀର ତ କାମ ହିଁ ଶରୀର ନୁହେଁ, କେବଳ କୃଷ୍ଣ, କୃଷ୍ଣ ହିଁ ନିଜେ ଅପ୍ରାକୃତ ମଦନ, ତାଙ୍କ ହୃଦୟ ଭିତରେ ଲୋଭ ସୃଷ୍ଟି କରିଥିଲେ, ତାଙ୍କ ରୂପ ପ୍ରତି ତାଙ୍କର ଗୁଣ ପ୍ରତି ବଂଶୀ ବଜେଇଦେଲେ ତାଙ୍କ ଅନ୍ତରରେ କୃଷ୍ଣ, ସେଇଟାକୁ ସ୍ମର ବୋଲି ଲେଖୁଛନ୍ତି ସବୁବେଳେ। କିନ୍ତୁ ସେ ଚେଷ୍ଟା କଲେ କୃଷ୍ଣଙ୍କ ରୂପକୁ ବର୍ଣ୍ଣନା କରିବା ପାଇଁ, ପରସ୍ପର ସଖୀମାନେ ସବୁ ବସିଗଲେ, ବହୁତ ଉନ୍ନତ ଏସବୁ ଜିନିଷ। କେବଳ ଏତିକି ଆମକୁ ଲକ୍ଷ୍ୟ ରଖିବାକୁ ପଡ଼ିବ, ତାଙ୍କ ଜୀବନରେ କୃଷ୍ଣଙ୍କୁ ସେମାନେ କେତିକି ଭଲ ପାଉଥିଲେ, ଭଗବାନଙ୍କୁ ଭଲ ପାଇବାର ଅଛି ନା ଜୀବନରେ, ଆଉ ଭଲ ପାଇବାଟା କ'ଣ, ଆଉ ଖାଇବା ରହିବା କେଉଁଠି ମନଟା ରହୁଛି ସେଇଟାକୁ ଆମକୁ ଜଗିବାକୁ ପଡ଼ିବ, ମନଟା କେଉଁଠି ରହୁଛି, ସେଇଟା ନ ଜଗି ପାରିଲେ ଗଲା ଆଉ, ବିଲରେ ପାଣି ରଖିଛ, ପାଣି ବନ୍ଧ କ'ଣ ସେଇଟା କୁହ, ହଁ ହେଡ ଦେଇଛ, ଦେଖିଛ ନା ନାହିଁ, ପାଣି ଭରି କରି ତୁମେ ରଖିଥିବ, ତାପରେ ଦିନ ଗଲାବେଳକୁ ପାଣି ନଥିବ, କ'ଣ ହେଇଥିବ, ଭଳିଆ କୁହନ୍ତି, ହଁ ଭଳିଆ ହେଇଥିବ, ଆଉ କଙ୍କଡ଼ା ହଉ ନହେଲେ କୋଚିଆ ହଉ ନହେଲେ କିଏ ପାଣି କାଟିଦେଇଥିବ ଗଲା, ତୁମର ବନ୍ଧ ବନ୍ଧ ହେବ ସାର୍, ସେ କୁହନ୍ତି ନାହିଁ ଗାଁ ଲୋକଗୁଡ଼ାକ, ବାପ ପୁଅ ରାତି ଅନିଦ୍ରା ମୁଗୁରା ପଛଟା ତାର ମେଲା, ରାତି ଅନିଦ୍ରା ହେଇକି ବସିଛନ୍ତି ତା ମୁଗୁରା ବସେଇ ଦେଇକି, ମୁଗୁରା କ'ଣ ବୁଝିଛ ନା କ'ଣ ଏଇଟା କୁହ, ତୁମ ଆଡ଼େ ମୁଗୁରାଟା ମାଛ ଧରନ୍ତି ଜାଲି ଚାଲି ଜାଲି ହେଇଥିବ, ଭଉଣୀ ତାଙ୍କ ଆଡ଼େ କ'ଣ କୁହନ୍ତି, ସେ ତାର ବସେଇ ଦେଇଥିବ, ବସେଇ ଦେଇ ପଛଟା ଦେବେ ନା ନାହିଁ, ସେଇଟା ପଛଟାକୁ ବାନ୍ଧିବାକୁ ପଡ଼ିବ, ନହେଲେ ମାଛଟା ଯାହା ପଡ଼ିବ ଭାରି ପଡ଼ିବ ନା, ଇଏ ବାପ ପୁଅ ତାଙ୍କର ବସିଛନ୍ତି ଦିଅଣ, ରାତି ଅନିଦ୍ରା ହେଇକି ମୁଗୁରା ବସେଇ ଭାରି ଖୁସି, ମାଛ ପଡ଼ିବ ସକାଳୁ ନେବା ଝୋଳ ଖାଏ, ମାଛ ଝୋଳ ଖାଏ, ମାଛ ଝୋଳ କ'ଣ ଖାଇବ, ମାଛ ତାର ପଶିକି ତା ଭାରି ପଡ଼ିଲେ, ଇଏ ସେଇଭଳିଆ ଆମର ଅବସ୍ଥାଟା ହବ, ମନଟା କୁଆଡ଼େ ଯାଉଛି ତାକୁ ଦେଖିବାକୁ ପଡ଼ିବ ନା, ଆଉ ଖାଲି ଆମେ ମନଟା କୁଆଡ଼େ କାହିଁକି ପଳେଇଗଲା, ତ କୁଆଡ଼େ ଦିନ ଗୋଟେ ଦିନଟା ଚାଲିଗଲା, ଦିନ ଭିତରେ ମୋର ସବୁବେଳେ ଜଗିବାକୁ ପଡ଼ିବ, ମନ ମନ କୁଆଡ଼େ ଚାଲ ଲାଗୁଛି ତାକୁ, ମୋତେ ସେ ଚିନ୍ତା କରିବାକୁ ପଡ଼ିବ, କୃଷ୍ଣଙ୍କୁ ଯିଏ ଗାଈ ଚରିବାକୁ ଯାଉ କି ଯିଏ ବାସନ କରୁ ମାଜନ କରୁ ଯାହା କରୁ, ସବୁବେଳେ ଭଗବାନଙ୍କୁ ଚିନ୍ତା କରିବାକୁ ପଡ଼ିବ, ଆଉ ମନ ତୁମେ ଛାଡ଼ିଦେଲ, ଛାଡ଼ିଦେଲେ ସେ କ'ଣ ହବ, ତାର ବୁଲିବା ଅଭ୍ୟାସ ଅଛି, ତାର ପଳେଇବ ବିଷୟ ତ ଚରି ଚରିକି ସେ ବହୁତ ଦିନରୁ ରହିଛି, ସେ ବାକି ରହିବ ନା କ'ଣ, ସେ ପଳେଇବ ବିଷୟ ଆଡ଼କୁ, ଆଉ ତୁମେ ଭାବନି ତୁମେ ଚୁପଚାପ ବସିଗଲେ କିଛି ନ କଲେ ତୁମକୁ ସମୟ ମିଳିଦେଲେ ତୁମେ ଭଜନ କରିଦେବ ବୋଲି, ସେଇଟା ଭୁଲ କଥା, କରିପାରିବନି, ହେ ଗୋଟେ ଦୁଇ ଚାରି ଦିନ ପାଞ୍ଚ ଦିନ ସାତ ଦିନ ତୁମେ କିଛି କରନି, ଖାଲି ବସିକି ଖାଅ, ତୁମକୁ ଦୁଇ ଗୋଳି ପଇସା ଦିଅ, ପଢ଼ ଆଉ ଖାଅ ଦେଖ, ତାପରେ କ'ଣ ହେବ, ସବୁ ଯେତିକି ଖରାପ ଅଭ୍ୟାସ ସବୁ ଚାଲିଆସିବ, ୟା ବିଷୟରେ ଚିନ୍ତା କର, ତା ବିଷୟରେ ଚିନ୍ତା କର, ୟାକୁ ଦି ଫୋନ୍ କର, ତା କତି ଫୋନ୍ କର, ସବୁ ଚାଲିବ ମନ, ଉନ୍ନତ ସ୍ୱାଦ ତୁମେ ଜୀବନରେ ନାହିଁ ନା, ଜୀବନ ଜୀବନ ଉନ୍ନତ ସ୍ୱାଦ ପାଇନି, ହାୟର ଟେଷ୍ଟଟା ପାଇନି, ତାକୁ କ'ଣ କରା? ଗୋଟେ ଛୁଆଟାକୁ ତୁମେ ଟାଇମ୍ ଦେଇଦେବ 5 ଘଣ୍ଟା, ତୁ ଖାଲି ପଢ଼, ସେ ପଢ଼ିବ? ତାକୁ ଜବରସ୍ତି ବସିବ ପଢ଼ିବାନି, କ'ଣ କରିବ? ଜବରସ୍ତି ପଢ଼େଇଲା ସାର୍ ତୁମର କ୍ଷତି କରିବ, କ'ଣ କ୍ଷତି କରିବ? କାମ ସେ କଲମଟାକୁ କାମୁଡ଼ି 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 ଭାଙ୍ଗିଦେବ, ମା ଆଇଲା ବେଳକୁ କଲମ କିନ୍ତୁ ଭାଙ୍ଗିଲା, ମା ଜବରସ୍ତି ବସିକି ଯାଇଛି, ଆରେ ତାର ପଢ଼ିବାକୁ ଇଚ୍ଛା ନାହିଁ, ତାର ଖେଳେଇ ଦେଲେ ଭଲ, ତାକୁ ମା ତ ଦେଖୁନ ମା ବାଡ଼େଇବ କହିଦେ ବସ ପଢ଼, କିନ୍ତୁ ସେ ପଢ଼ିବ? ତ ଜବରସ୍ତି ବସିଲେ କ'ଣ କରିବ ସିଏ? ହେ କମ କଲମ କାମୁଡ଼ିକି ପେନସିଲ ଧରିଥିବ, କାନ୍ଥରୁ ତାର ସୁଗାର ହେବ, କାହା ଖାତା ଚିରିବ, ତା ସ୍ୱଭାବଟା ସେୟା। ତାକୁ ଯେଉଁ ଆର୍ଟିଫିସିଆଲ ତୁମେ, ସେ ତ ଗୋଟେ ଛୁଆଟା ଆର୍ଟିଫିସିଆଲ କରିପାର ନା, ତୁମେ ସ୍ପିରିଚୁଆଲ ଲାଇଫ୍ରେ ଆର୍ଟିଫିସିଆଲ କ'ଣ କରିବ? ସେଥିପାଇଁ ବିଭିନ୍ନ ପ୍ରକାର ଏନଗେଜମେଣ୍ଟ ରଖାହେଲା ଗୋଟେ ବୋଧ ଯିବା ପାଇଁ, କାହିଁ ମଙ୍ଗଳାରତୀ ଆସ, ଏ ଗୁରୁ ପୂଜା ଆସ, ଏ ଭଗବାନଙ୍କର ଭାଗବତ ଶୁଣ, ଏ ସେବା କର, ନାମ କୀର୍ତ୍ତନ କର, ଜପ କର, ପ୍ରସାଦ ସେବା କର, ବୈଷ୍ଣବ ସେବା କର, ବିଭିନ୍ନ ଭେରାଇଟି ରଖାହେଲା, କ'ଣ ଟେଷ୍ଟ ରଖାହେଲା, କେମିତି ତା ମୁଣ୍ଡଟାକୁ ତା ପୁରୁଣା ଅଭ୍ୟାସଟାକୁ ଛଡ଼ା। ଆଉ ତୁମେ ଯଦି ପୁରୁଣା ଥ୍ରେଡ଼କୁ ପଳାଉଥିବ ଲାଭ କ'ଣ? ପୁରୁଣା ଅଭ୍ୟାସ ଗୁଡ଼ା ସବୁ ରହିଛି ନା, ଯାହା ସବୁ ପୁରୁଣା ଅଭ୍ୟାସ ରହିଛି ସେଇଟାକୁ ଆମକୁ ଛାଡ଼ିବାକୁ ପଡ଼ିବ, ନହେଲେ ତୁମେ ଏସବୁ ଜିନିଷ କୃଷ୍ଣଙ୍କ ମନ ଦେଖ ସାଙ୍ଗେ ସାଙ୍ଗେ ବେଣୁ ଧନୁ ଶୁଣିଲେ ସବୁ ଗୋପୀମାନେ ବସେ, ତାଙ୍କର ଘର କାମ ନଥିଲା କି? ତାଙ୍କର ଅଗ୍ରମ ନଥିଲା, ବଜ ସ୍ତ୍ରୀ ଆମକୁ କହୁଛନ୍ତି, ବଜର ନାରୀମାନେ ସେମାନେ କୃଷ୍ଣ ଚିନ୍ତାରେ ବସିଗଲେ, ମନଟା କୁଆଡ଼େ ଯାଉଛି ଲକ୍ଷ୍ୟ କରିବାକୁ ପଡ଼ିବ। ଆଜି ଗୋଟେ ଦିନ ଭିତରେ ଜପ ସରିଲା ତାପରେ କ'ଣ କୃଷ୍ଣଙ୍କୁ ସ୍ମରଣ ହେବା ଦରକାର, ଭଗବାନ ନାମ କଥା ସ୍ମରଣ ହେବା ଦରକାର, ସେବା କଥା ସ୍ମରଣ ହେବା ଦରକାର, ଜୟ ଜିତ ଏଟା ଭଗବାନଙ୍କର ଏଟା ଚିନ୍ତା ହେବା ଦରକାର, ସବୁ ପ୍ରଭୁଙ୍କର ନା ଆଉ, ଏଟା ତୁମକୁ ଲାଗୁନି ହେଲେ ତା ତୁମ ମନଟା କୃଷ୍ଣ ପାଖରେ ନାହିଁ, କୁଆଡ଼େ ପଳେଇଗଲାଣି, କିଏ ଚୋରି କରି ନେଇ ପଳେଇଲାଣି, କୁଆଡ଼େ ଅଲଗା କୁଆଡ଼େ ପଳେଇଲାଣି ଆଉ। ଏଠି କହୁଛନ୍ତି କେମିତି ସେମାନେ କୃଷ୍ଣଙ୍କୁ ଚିନ୍ତା କରୁଥିଲେ, ଅପ୍ରାକୃତ ମଦନ ଯୋଉ କୃଷ୍ଣ ତାଙ୍କ ଅନ୍ତରରେ ଏଭଳି ସ୍ଫୁରଣ ଦଉଥିଲେ, ତାଙ୍କ ରୂପ ଗୁଣ ଲୀଳାର ସ୍ଫୁରଣ ଦଉଥିଲେ, ସେ କୃଷ୍ଣଙ୍କ ଗୁଣ ବି ବର୍ଣ୍ଣନା କରିପାରିଲେ, ଏତେ ବିହଳ ହେଇଯାଉଥିଲେ। କାମ ବେଗରେ କେହି ଯଦି କେହି ବର୍ଣ୍ଣନା କରନ୍ତି ଗୋଟେ ନାରୀର ରୂପ, ସେ କେଉଁଥିରେ ବର୍ଣ୍ଣନା କରିବେ? ଯେ ନାରୀର ରୂପ ଗୁଡ଼ାକ ଲେଖନ୍ତି, ନାରୀର ଗୁଣ ଗୁଡ଼ାକ ବର୍ଣ୍ଣନା କରନ୍ତି, ଯେଉଁ ଫିଲ୍ମ ହିରୋ ଗୁଡ଼ାକ, ଯେଉଁ ସବୁ ଯେଉଁ କ'ଣ ରାଇଟର ଗୁଡ଼ାକ ଯେଉଁ ନାରୀ ବିଷୟରେ ସବୁ ଲେଖୁଛନ୍ତି, ସେଗୁଡ଼ା କେମିତି ଲେଖନ୍ତି? କାମ ବେଗରେ ଲେଖନ୍ତି, କାମ ବସରେ ସବୁ ଲେଖନ୍ତି ନା ଆଉ, କାମଟାକୁ ଦେଖିକି ସବୁ ବର୍ଣ୍ଣନା କରିକି ଗୋଟେ ନାରୀକୁ ଦେଖିକି ତାର ସ୍ୱଭାବକୁ ଦେଖିକି ଗୋଟା ଲେଖନ୍ତି ନା, କାମ ନ ଆସିଲା ଗୋଟା ଲେଖିବେ କେମିତି? ସେଗୁଡ଼ା ନା ସାଧୁ ଗୁଣ ଚାଲିଲେ ତୁମେ ଲେଖିପାରିବ, ଲେଖିପାରିବେନି। ଏମାନେ ଯୋଉ କୃଷ୍ଣଙ୍କର ଗୁଣ ବର୍ତ୍ତମାନ ଗାନ କରିବେ, ସ୍ମର ବୈଜ୍ଞାନ କୃଷ୍ଣଙ୍କର ଗୁଣ ଲୀଳା ସ୍ଫୁର୍ତ୍ତି ଗୁଡାକ ଏଠି ସେ କ'ଣ କହୁଛନ୍ତି? ତତ୍ ବର୍ଣ୍ଣୟିତ ଆରଭ୍ୟ ସ୍ମରନ୍ତ କୃଷ୍ଣ ଚେଷ୍ଟିତ, ତାଙ୍କ ଦୁଇଟା ଓଲଟା ହେଇଯିବନି, ଯଦି ମଦନ ତାଙ୍କୁ ପୀଡ଼ା ଦେଲା ତାହେଲେ କୃଷ୍ଣ ଚେଷ୍ଟା କେମିତି କରିବେ? ତୁମକୁ ମଦନ ଯଦି ଗୋପୀମାନେ ସାଧାରଣ ଲୋକ ବି ଗୋଟେ ଶ୍ଳୋକରୁ କାଟିକି ତାଙ୍କୁ ଉଠେଇ ଦିଅ, ସମସ୍ତେ ଗୋଟେ ଶ୍ଳୋକରୁ ବାର ଲୋକ କାଟିକି ଉଠେଇ ଦିଆଯିବ, ଗୋପୀମାନଙ୍କ ଦେହରେ କାମ ବେଗ ନାହିଁ, କେମିତି ପ୍ରମାଣ ଦବ ଏଇଟା? ତତେ ବର୍ଣ୍ଣ ତୁମ ଆରବ୍ଧ ପରସ୍ପର। ଆଚ୍ଛା ଆଉ ଗୋଟେ ପ୍ରଶ୍ନ ଆସିବ, ସାଙ୍ଗେ ସାଙ୍ଗେ କେମିତି କଟା ହବ ତାଙ୍କୁ ସବୁ ପଟପଟ? ଭାଗବତ ଅପ୍ରାକୃତ ଗ୍ରନ୍ଥ, ଯାହା ଦେହରେ କାମ ବେଗ ଆସିବ ସେ କ'ଣ ଆଉ ଗୋଟେ ସଖୀ ସାଙ୍ଗରେ କହିବେ କି? ସେ କେବେ ତାକୁ ଏମିତି ବର୍ଣ୍ଣନା କରିବନି, ଗୋଟେ ପରସ୍ପର କହୁଛ ନା, ତତ୍ ବର୍ଣ୍ଣ ତୁମ ଆରବ୍ଧ ସ୍ମରନ୍ତ କୃଷ୍ଣ ଚେଷ୍ଟିତ। ଯଦି କାମଦେବ ତାଙ୍କୁ ପିଲା ଦେଲେ ତାର କୃଷ୍ଣଙ୍କର ଲୀଳା ଗୁଣ ସ୍ମରଣ କେମିତି ଆସିବ? ଆଉ ଯଦି କାମଦେବ ଦେଲେ ତାହେଲେ କାମଦେବ ଏଇଟା କାହିଁକି ନ କଲେ? ସାଧାରଣ କାମଦେବ ଦେଲେ ତାହେଲେ ଏ ଜଗତରେ କ'ଣ କାମଦେବ ହଜାରେ ଝିଅଙ୍କ ପାଇଁ ଗୋଟେ ପୁଅ ରଖିଛନ୍ତି କି? ତାଙ୍କୁ ଗୋଟିଏ ପୁଅ ପାଇଁ କି କେହି ପାଳା ହଉଛନ୍ତି କି? ତାର ବ୍ରଜରେ କ'ଣ ଆଉ କି ପିଲା ନଥିଲେ କି, ସଖା ନଥିଲେ କି? ସମସ୍ତେ କୃଷ୍ଣଙ୍କୁ କାହିଁକି ଯାଉଥିଲେ? କୃଷ୍ଣ କାହିଁକି ସେମିତି ଯାଉଥିଲେ? କୃଷ୍ଣ ଚେଷ୍ଟିତ, କୃଷ୍ଣ କିଏ ନା ଭଗବାନ, ଭଗବାନଙ୍କର ଲୋପ ଗୁଣ ଲୀଳାକୁ ସେମାନେ ବର୍ଣ୍ଣନା କରିବା ପାଇଁ ଚେଷ୍ଟା କଲେ, ନା ସକନ ସ୍ମର ବୈଜ୍ଞାନ। ଏ ଅପ୍ରାକୃତ ମଦନ କୃଷ୍ଣଙ୍କର ଯେ ଅପ୍ରାକୃତ ଗୁଣ ଲୀଳା ଉଦିତ ତାଙ୍କ ହୃଦୟରେ ହେଲା ସେ ବର୍ଣ୍ଣନା କରିପାରିଲେ ନାହିଁ, ବିକ୍ଷିପ୍ତ ମନସନ୍ରୂପ, ତାଙ୍କ ମନ ପୁରା ବିକ୍ଷିପ୍ତ ହେଇଯାଉଥିଲା। ଆଉ ଇଏ ବର୍ଣ୍ଣନା କରିପାରିବେ ନାହିଁ କେମିତି ହବ? କାମରେ ତ ବର୍ଣ୍ଣନା କରନ୍ତି, ଆଉ ଏଇ ଝିଅ ଗୁଡ଼ାକ ଯୋଉ ପୁଅ ଗୁଡ଼ାକ କଥା ବସାଉଛନ୍ତି କେତେ ସମୟ ଲେଖା,
ଘଣ୍ଟା ଘଣ୍ଟା 5 ଘଣ୍ଟା 6 ଘଣ୍ଟା ରାତି 2ଟା ଗୋଟେ ପର୍ଯ୍ୟନ୍ତ କଥା ହଉଛନ୍ତି, ରାତି ଗୋଟେ 2ଟା ପର୍ଯ୍ୟନ୍ତ କଥା ହଉଛନ୍ତି, ବର୍ଣ୍ଣନା କରିପାରୁନାହାନ୍ତି କେମିତି ସେଗୁଡ଼ା? ଦେଖୁନ ଏଇ କାମ ବ୍ରହ୍ମ ଭିତରେ ପାର୍ଥକ୍ୟ ପଟକାଣି ବୁଝେଇଦେବେ ତାଙ୍କୁ, ଗୋପୀମାନେ ବର୍ଣ୍ଣନା କରିପାରିଲେନି, ଜଡ଼ତା ତାଙ୍କର ଆସିଗଲା, କାରଣ କୃଷ୍ଣଙ୍କ ରୂପ ଚିନ୍ମ ଜିନିଷଟା ଉଦିତ ହେଇଗଲା। ଏଠି ସେ କହିଲେ ତଦ ବେଣୁଗୀତ ବର୍ଣ୍ଣୟିତୁମ ଆରବ୍ଧ ଆରବ୍ଧବତ ବି ବର୍ଣ୍ଣୟିତୁମ ନାଶକମ୍। ଏ ବେଣୁଗୀତଟାକୁ ଆରମ୍ଭ କରିବେ ସେ ବର୍ଣ୍ଣନା କରିବା ପାଇଁ ଚେଷ୍ଟା କରିପାରିଲେନି, କାହିଁ କରିପାରିଲେନି? ତତ୍ର ହେତୁ ସ୍ମର ବୈଜ୍ଞାନ, କୃଷ୍ଣଙ୍କର ଅପ୍ରାକୃତ ମଦନ କୃଷ୍ଣ ତାଙ୍କ ସେମାନଙ୍କ ହୃଦୟରେ ରୂପ ଗୁଣ ଲୀଳା ତାଙ୍କର ଯେଉଁ ଚିନ୍ମୟ ଶକ୍ତିକୁ ସ୍ମରଣ କରିଦେଉଛନ୍ତି, ସେଥିରେ ଗୋପୀମାନଙ୍କର ପୁରା ଚେତନା ସ୍ଥିର ହେଇଯାଉଛି, ଜାଡ୍ୟତା ଆସିଯାଉଛି, ଜାଡ୍ୟ ଆସିଯାଉଛି, ଅବର୍ଣ୍ଣନା କରିପାରୁନାହାନ୍ତି। ବର୍ତ୍ତମାନ ସୁଖଦେବ, ସେ ସୁଖଦେବଙ୍କର ଏଇଟା ଧ୍ୟାନ ମନ୍ତ୍ର ଭଳି, ସୁଖଦେବ ଚିନ୍ତା କଲେ ଗୋପୀମାନେ କେଉଁ ରୂପକୁ ଦେଖି କେମିତି ବେଣୁ ବାଜିଲା, ଗୋପୀମାନଙ୍କର ଅନ୍ତରେ କେଉଁ ରୂପଟା ଏମିତି ସ୍ମରଣ ହେଲା ଯେ ସେମାନେ ବର୍ଣ୍ଣନା କରିପାରିଲେନି। ଏଣୁ ଏ ସୁଖଦେବଙ୍କର ସବୁଠୁ ବଡ଼ ତଦୈବ ତାସାମ ମନୋବିକ୍ଷେପ ସ୍ମର ବେଗେନ ଜନକମ କୃଷ୍ଣ ଚିଷ୍ଟିତମ କେମିତି ଉପେକ୍ଷାୟାମ ଆୟସ ଉପତ୍ୟକ୍ଷା ଇତି ଉପେକ୍ଷାୟାମ ଶ୍ରୀ ସୁଖ ଏବ ସର୍ବଜ୍ଞତ୍ୱାତ ବର୍ଣ୍ଣୟତି। ସୁଖଦେବ ହେଉଛି ସର୍ବଜ୍ଞ, ସେ ଜାଣିଦେଲେ କ'ଣ ତଦୈବ ତାସାମ ମନୋବିକ୍ଷେପ ସ୍ମର ବେଗେନ ଜନକମ କୃଷ୍ଣ ଚିଷ୍ଟିତମ, ତାଙ୍କର ମନଟା ଯେଉଁ ବିକ୍ଷେପ ହଉଥିଲା ସେ ବେଣୁ ଗୀତଟାକୁ ବର୍ଣ୍ଣନା କରିପାରୁନଥିଲେ, ବେଣୁ ବାଜିଲା ପରେ ଯେ ବର୍ଣ୍ଣନା କରିପାରିଲେନି, କାହିଁ ତା ମନରେ ବିକ୍ଷେପ ହେଲା, କାହିଁ ବିକ୍ଷେପ ହେଲା ନା? ଅପ୍ରାକୃତ ମଦନ କୃଷ୍ଣ ତାଙ୍କ ଅନ୍ତର ଭିତରେ ସ୍ଫୁରଣ ହେଲେ, ତାହେଲେ ସେ ରୂପଟା କ'ଣ ଥିଲା, କେମିତି କ'ଣ କେଉଁ ରୂପଟା ତାଙ୍କ ସ୍ମରଣ ଚାଲି ଆସୁଥିଲା, କୃଷ୍ଣଙ୍କର କେଉଁ ରୂପଟାକୁ ବର୍ଣ୍ଣନା କରୁଛନ୍ତି। ବାହାର ପିଡ଼ମ ପରହା ପିଡ଼ମ ନଟବର ବପୁ କର୍ଣ୍ଣୟୋ କର୍ଣ୍ଣିକାରମ ବିଭ୍ରାତ ବାସଃ କନକ କବି ସମ୍ଭଜନ୍ତି ଚ ମାଲମ ରନ୍ଧ୍ରାନ ବେଣୁରଧର ସୁଧୟ ପୂରୟନ୍ ଗୋପ ବୃନ୍ଦୈ ବୃନ୍ଦାରଣ୍ୟମ ସୁପଦ ରମଣମ ପ୍ରାବିଶତ ଗୀତ କୀର୍ତ୍ତି। ଏହି ଶ୍ଳୋକକୁ ହିଁ ପଢିକି ସୁଖଦେବ, ଏହି ଶ୍ଳୋକକୁ ଶୁଣିକି ହିଁ ସୁଖଦେବ ବ୍ରହ୍ମବାଦୀରୁ ଭକ୍ତିରସରେ ଆପ୍ଲୁତ ହେଇଥିଲେ, ଏତେ ମନୋରମ କୃଷ୍ଣଙ୍କର ଅଚେତନକୁ ଚେତନ କରିଦେଇପାରେ। କ'ଣ କୃଷ୍ଣଙ୍କୁ ଆମେ ଜାଣିଛେ, ତା ଯେଉଁ ନାମ ରୂପ ଗୁଣ ଲୀଳା କ'ଣ ଜାଣିବା, ରୂପ କ'ଣ ଗୁଣ ଜାଣିବା, ନାମରେ ତ ସବୁ ରଖିଦେଇଗଲେ, ସେଇ କୃଷ୍ଣ ମହାପ୍ରଭୁ ଆସିକି ନାମରେ ରଖିଦେଇଗଲେ, ନାମର ରୁଚି ଲାଗୁନି ଆଉ ତୁମେ କ'ଣ ଚିନ୍ମୟତା ଉପଲବ୍ଧି କରିବା, ନାମଟା ଦେଲେ ଚିନ୍ମୟ ଲାଗୁନି, ନାମଟା ଦେଲେ ଆନନ୍ଦ ଲାଗୁନି, ଆଉ ବ୍ୟକ୍ତିଟା ଆନନ୍ଦ ଲାଗେ, ବ୍ୟକ୍ତିର ଗୁଣ ଆନନ୍ଦ ଲାଗିବ? ଏଇ ଜଗତରେ ତୁମେ ଦେଖ ରସଗୋଲା ଶୁଣିଲାବେଳେ କ'ଣ ଲାଗୁଛି, ତୁମେ ମିଠା ଭଲ ପାଉ କହୁଥିଲୁ, ରସଗୋଲା ଶୁଣିଲା କ'ଣ ଲାଗୁଛି, ତା ନାଁଟା ଶୁଣିଲେ ଆନନ୍ଦ ଲାଗୁଛି, ନ ଖାଇଲାବେଳକୁ ବୁଝିପାରୁଛ ନା ନାହିଁ, ଜଣେ ନ ଖାଇକି ତା ନାଁ ଶୁଣିଲା ବେଳକୁ ପନିର ତା ମନ ଖୁସି ହେଉଛି, ନାମରେ ତା ଶକ୍ତି ରହିଛି, କାହିଁକି ନାମରେ କ'ଣ ରହିଛି, ନାମଟା ପନିର କଥା କୁହାହଉଛି କି ମିଠା କଥା ଗୋଟେ କୁହାହଉଛି, କ'ଣ ତା ଦେହରେ ତାର ଗୁଣଟା ରହିଯାଇଛି ନା, ତମ ସାଙ୍ଗେ ସାଙ୍ଗେ ତମ ମନସରେ ରୂପଟା ଚାଲି ଆସୁଛି, ଗୁଣଟା ଚାଲି ଆସୁଛି, ଗୋଟେ ଜଡ଼ବସ୍ତୁର ନାମରେ ତ ଶକ୍ତି ରହିଛି। ଦୁର୍ଯ୍ୟୋଧନ, ଦୁର୍ଯ୍ୟୋଧନ କହିଦେଲେ କ'ଣ ମନ ଭିତରେ ଚାଲି ଆସୁଛି, ଏଇଟା ମାନିଟା ଘଂସ ପ୍ରହଲାଦ, ପ୍ରହଲାଦ କହିଦେଲେ କେମିତି ଚାଲି ଆସୁଛି, ଶବ୍ଦର ଗୋଟେ ଜଣଙ୍କର ନାମର କେତେ ଶକ୍ତି ରହିଛି, ଜଡ଼ ହଉ ବା ଚିନ୍ମୟ ସବୁ ନାମର ଶକ୍ତି ରହିଛି, ତାର କୃଷ୍ଣଙ୍କର ଯେଉଁ ନାମ ସେଥିରେ କ'ଣ ରହିଛି, କି ଶକ୍ତି, କାହା ଶକ୍ତି ରହିଛି, ପୂର୍ଣ୍ଣ କୃଷ୍ଣଙ୍କ ଶକ୍ତି ରହିଛି। କ'ଣ ମହାପ୍ରଭୁ କହିଲେ, ନାମ ନାମ କାରୀ ବହୁଦା ନିଜ ସର୍ବଶକ୍ତି, ସେଇଟା ତ ଭଲ ଲାଗୁନି ଆଉ ଆଉ ଉପରୁ କ'ଣ ଉଠିବ ପାଠ, ପ୍ରଥମ କ୍ଲାସ ପଢା ଭଲ ଭଲ ଲାଗିନାହିଁ ଆଉ ତୁମେ ଯେତେ ପାଠ ପ୍ରବଚନ କର ଯେତେ ଯାହା ଜିନିଷ ଜାଣ, ଏତେ ପ୍ରଥମ କ୍ଲାସରେ ଅଟକି ଗଲେଣି, ପ୍ରଥମ କ୍ଲାସ ମାଷ୍ଟର ତ ସାର୍ଟିଫିକେଟ ଦେଲେ ତୁମେ ଦ୍ୱିତୀୟ କ୍ଲାସରେ ଆଡମିସନ କରିବ, ପ୍ରଥମ କ୍ଲାସରେ କ'ଣ ହଉଛି, ପ୍ରଥମ କ୍ଲାସରେ କ'ଣ କ'ଣ ହୁଏ, ଉପସ୍ଥାନ ନିଆ ହବ, ଉପସ୍ଥାନ ଜାଣିଛ ନା ନାହିଁ, ସାର ଆସିକି ପ୍ରଥମେ ଖାତା ଆଣି ନାଁ ଡାକିବେ, ଡାକିବେ କିରେ ସେ ଶ୍ରୀରାମ ଖିଲାର ଆସୁଛ କି, ହାତ ଟେକିଲ କି ଆସୁଛ, ସେଟା ଆଗେ କହିବେ, ପକାନ୍ତିନି ପ୍ରେଜେଣ୍ଟ ପକେଇ, ଉପସ୍ଥାନ ତାକୁ କୁହାଯାଏ, ଉପସ୍ଥାନ ଆମେ ସବୁ ମନେ ରଖିଥିଲୁ, ପରୀକ୍ଷାରେ ଫେଲ୍ କରିଦେବେ ଆଉ କହେ ସେ ଉପସ୍ଥାନ, ତାର ଏତେ ଆବସେଣ୍ଟ ରହିଲା ଫେଲ୍, ତାକୁ ଆର କ୍ଲାସ୍କୁ ଆଉ ପ୍ରମୋସନ, ପ୍ରଥମ ରହିଲା ପ୍ରଥମ ଆଉ ଦ୍ୱିତୀୟ ହବନି ଆଉ, ଆଉ ସେଇଭଳିଆ ଆଉ କ'ଣ, ପ୍ରଥମତ ଏଇ ଯେଉଁ ଚିନ୍ମୟ ଜିନିଷଟା କ'ଣ ବୁଝିବା, ସେଥିପାଇଁ ଗୁରୁ ନାମ ଦେଲେ ସେବା ଦେଲେ କେମିତି ସେବାଟା କରୁଛ, କ'ଣ ସୁସ୍ଥ ନାମ କୀର୍ତ୍ତନ ହବ, କାରଣ ମନଟା ସ୍ଥିର ହେଲେ ନାମର ଚିନ୍ମୟ ଶକ୍ତିଟା
ଉପଲବ୍ଧି କରିବ।
ଭଗବାନ ସେବା ଦ୍ୱାରା ଭଗବାନ କୃପାଟା ନ କଲେ ସେବକ ନହେଲେ ବା ତୁମ ନାମ କରିପାରିବନି, ହେଲା ଅନର୍ଥ ଗୁଡ଼ାକ ଆସିବ, ଲାଗୁଥିବ ମୁଁ ସବୁ କରୁଛି, ବହୁତ ଜପ କରୁଛି, ଭଲ ମନ୍ଦ କରୁଛି, ମୁଣ୍ଡରେ ସବୁଗୁଡ଼ା ଅନର୍ଥ ଥିବ। ଯଦି ଆମେ ଠିକ୍ସେ ସେବା କରିଦେଲେ, ବହୁତ ନାମ କରିଦେଲେ, ତା ପରବର୍ତ୍ତୀ ଅବସ୍ଥାରେ ଦେଖ ଆମ ଚେତନା କୋଉ ସ୍ତରକୁ ଯାଉଛି, ସେ ତ କାହିଁକି ସ୍ଥିର ହବନି। ଏଥିପାଇଁ ସେବା କରା, ସେବା କଲେ କ'ଣ କାଳେ ଭଗବାନ ଆମେ ଗୋଟେ ମୂଲ ଲାଗିଲା ଭଳିଆ ଲୋକ ଖଟୁଛି, ଭଗବାନ କ'ଣ ଦୟା ଆସିବନି? ଯଦି ପ୍ରଭୁ ଦୟା କରିଦେବେ ତାହେଲେ ଚିତ୍ର ଗୋଟେ ସ୍ଥିର ହେଇଯିବ। ସେବା ସହିତ ନାମର କ'ଣ ରହିଲା? ସମ୍ବନ୍ଧଟା ରହିଲା, ପରସ୍ପର ସମ୍ବନ୍ଧିତ। ସେବା ନ କଲେ ନାମ ହବନି, ଏ ସମ୍ବନ୍ଧିତ ହେଇକି ରହିଲା, ଉପେକ୍ଷା କରିପାରିବାନି, କାରଣ ଆମ ସମର୍ଥ ଜୀବନ ଆମର ଗୋଟେ ରୁଚି ଭଗବାନ ପ୍ରତି ନାହିଁ, ତାଙ୍କ କରୁଣା ଦରକାର। କ'ଣ କହିବେ, ତା ଦୃଶ୍ୟ ତବ କୃପା ଭଗବାନ ମମାଟ, ସବୁ ଶକ୍ତି ଦେଇଛନ୍ତି କିନ୍ତୁ ମୋର ନାମର ରୁଚି ହଉନି। ଆ ଚିନ୍ମ ଏଗୁଡ଼ା ସବୁ କ'ଣ ବୁଝିବେ? ଏସବୁ ସାଧାରଣ ଲୋକ କିଛି ବୁଝି ବି ପାରିବେ? ସ୍ମର ବେଗ କ'ଣ, ତଦ ବିଚେଷ୍ଟିତମ, କୃଷ୍ଣଙ୍କର ବର୍ଣ୍ଣନା କରିବେ, ସେ କ'ଣ ବୁଝିପାରିବେ? ସୁଖଦେବ ଜାଣିପାରୁଥିଲେ, କୃଷ୍ଣଙ୍କର ଧ୍ୟାନ ମନ୍ତ୍ର, କୃଷ୍ଣଙ୍କୁ କ'ଣ ଗୋପୀ ମାନେ କେଉଁ ରୂପକୁ ଚିନ୍ତା କରିକି ସର୍ବଜ୍ଞ ତ୍ୱାତ୍ ସୁଖଦେବ ସର୍ବଜ୍ଞ, ସୁଖଦେବ ସର୍ବଜ୍ଞ ଥିଲେ। ସ୍ମର ଅପ୍ରାକୃତ ମଦନଙ୍କର ରୂପଟା କ'ଣ, ଯେଉଁଟାକି ଗୋପୀମାନଙ୍କର ହୃଦୟ ଭିତରେ ପରିପ୍ରକାଶ ହଉଥିଲା। ସୁଖଦେବ ଏଟାକୁ ଶୁଣିକି ବ୍ରହ୍ମବାଦୀରୁ ଭକ୍ତ ହେଇଗଲେ ଆଉ। ବରହା ପିଡମ୍, ଆଚ୍ଛା ଚକ୍ରବର୍ତ୍ତୀ କ'ଣ ଲେଖୁଛନ୍ତି ପଢିବା, ବରହା ପିଡମ୍ ଶିରଭୂଷଣ ଯତ୍ର ତଥାଭୂତ, ସବୁବେଳେ ଶିରରେ ତାଙ୍କର ଭୂଷଣ ହେଲା କ'ଣ, ମୟୂର ପୁଚ୍ଛ, ବରହା ପିଡ ନଟବର ବପୁ ତଥାଭୂତ ନଟବର ବପୁ ବିଭ୍ରତ, ନଟବର ବପୁ, ନଟବର ମାନେ କ'ଣ, ନଟ ମାନେ କ'ଣ, ନଟ ମାନେ ଯେଉଁମାନେ ନୃତ୍ୟ କରନ୍ତି, ନଟ ବର, ବର ମାନେ କ'ଣ, ଶ୍ରେଷ୍ଠ, ଯେତେ ତାଙ୍କର ସବୁ କିଛି ଚାଲିବା ବୁଲିବା କଥା କହିବା ହସିବା ସବୁ ଯୋଉଟେ କ'ଣ କଳାକାର ଭଳି କେହି ସେମିତି କରିପାରିବେନି। ନଟ ବର ଗୋଟେ ପାଦଟା ଉଠେଇକି ପକେଇବେ, ଏ ନାଟକ କିରେ ପ୍ରଦୀପି ତୁ ଏ ଆଗକୁ ଆ, ଏଠି ଏଠି ବୁଲିବେ ତୁ ଡୋଳେଇବୁ ସେ ନେଇକି। ହଁ ନାଟକ ଦେଖିଛୁ ନା ନାହିଁ, ଅପେରା ଦେଖିଛୁ, କ'ଣ ଅପେରା, କେଉଁ ଅପେରା ଦେଖିଛୁ, ହଁ ଆ ଯାଇନି ସେ ମଝିରେ, ତୋର କ'ଣ ଅପେରା ଦେଖିଛୁ, ଗାଁରେ ସବୁ ନାଟକ ହୁଏ ନାହିଁ, ତୁମର ରାଜା ନାଟକ ହୁଏ ନା ନାହିଁ, ରାଜା ଫଜା ଯୋଉ ରୋଲ୍ କରନ୍ତି, ଦେଖୁ ନା ସେ ରାଜା ଯିଏ ସେ ରୋଲ୍ କରି କରି କ'ଣ ହେଇଗଲାଣି, ଗାଁ କହିଲେ ବି ଚାଲିଲା ବେଳେ କେମିତି ଚାଲିବ ଦେଖିନା କି ତୁ, ଯେଉଁଟା ଝିଅ ରୋଲ୍ କରନ୍ତି ଏବେ ସିନା ଝିଅ ଗୁଡା ଝିଅ ରୋଲ୍ କରୁଛନ୍ତି, ଆମ ସମୟ ସବୁ ଝିଅ ନଥିଲା, ପୁଅ ଗୁଡା ଝିଅ ରୋଲ୍ କରନ୍ତି, ତାଙ୍କ କଥାବାର୍ତ୍ତାଟା ଦେଖିବ ସେଇଭଳିଆ ହେଇଯିବ, ହଁ ଚାଲି ଗୁଡାକ ଗୋଟେ ଅନୁକରଣ କରୁ କରୁ ତା କ'ଣ ମଙ୍ଗୁଳିବ ସତନା ମିଛ, ଶିଶୁ ସେଇଭଳିଆ ଏ ଚୁଟି ସବୁ ରଖିଥାନ୍ତି, ସେ ତୁ ଝିଅ ଗୁଡାକ ତାଙ୍କ ବେଣିପାରିବେ ନା, ସେ ଯୋଉ ନାଟକ ଗୁଡାକ ଆଗରୁ ସବୁ କରନ୍ତି, ଗାଁକୁ ଆସିଲେ ବି ତାଙ୍କ ସବୁ ଚୁଟି ରହିଥିବ, ଯିଏ କଂସ ରୋଲ୍ କରୁଥିବ ସେ କେବେ ତା କଥାଟା ବି ସେଇଭଳିଆ ହେଇଯାଇଥିବ। ଗୋଟେ ଲୋକ ଆକ୍ସନ୍ କରୁ କରୁ ତାର ସ୍ୱଭାବ ଏମିତି ହେଇଯାଉଛି, ଆଜି ଭଗବାନ ତାଙ୍କର ଯୋଉ ନଟବର ବାବୁ ସେ ଯେମିତି ତାଙ୍କର ସେ ଯେମିତି ଚାଲିବାଟା ତାଙ୍କର ଯେମିତି କହିବାଟା, ଆଉ ସଂସାର କାହାର ଅଛି, ଗୋଟେ କଳାକାରଟା ଗୋଟେ ତାର ପୁଣି କିଏ ଡାଇରେକ୍ଟର ଅଛନ୍ତି ନା, ଯେ ରାଜା ଯିଏ ସିଏ ମାପିଠୁ ସେ କିଏ ଆସିଥିଲା ରାଜା ରୋଲ୍, ତାର ଗୋଟେ ଡାଇରେକ୍ଟର ଅଛନ୍ତି, ତାକୁ ଶିଖେଇ ଦେଇଛି ହସିବାଟା ଚାଲିବାଟା, ସେ ତାର ନାଟକ ସରିଲା ପରେ ତାର ସେ ଷ୍ଟାଇଲ ହେଇଗଲା। ଆଉ କୃଷ୍ଣ ନଟବର ବାବୁ ସେ ଚାଲୁଛନ୍ତି ଯେତେବେଳେ ବୁଲୁଛନ୍ତି ସବୁଗୁଡ଼ା ନୃତ୍ୟ ଭଳିଆ, କେମିତି ନୃତ୍ୟ ନଟ ବରମ ଏମିତି କେହି ଦେଖିନଥିବେ, ଗୋଟେ ପାଦ ପକାଉଥିବେ ସେ ପାଦରେ ସଂସାର ପୁରା ଆକର୍ଷଣ ହେଇଯାଉଥିବ, ଚାଲିଅଛି ନା, ଚାଲିର ବି ଏତେ ମଧୁରତା, ଗୋଟେ ପାଦ ପକେଇବାର ଏତେ ମଧୁରତା, ହସିବାର ଏତେ ମଧୁରତା, ନଟବର ଏ ଜଗତର ନଟବର ହେଲେ ଜୀବକୁ ସ୍ୱାମୀଙ୍କର ଅର୍ଥ ବୋଧଟା ମୁଁ ପଢ଼ିଥିଲି, ଏତେ ଗୋଟିଏ ଟୀକା ତୁମ ଆମ ବୁଝିପାରିବନି, ଆଉ ଅଧିକା ଟୀକା କ'ଣ ପଢ଼ିବା, ଏପଟେ ତ 10ଟା ଟୀକା ଅଛି, ଜୀବ ଗୋସ୍ୱାମୀଙ୍କର ବୋଧେ କି ଚକ୍ରପାତ ଜୀବ ଗୋସ୍ୱାମୀଙ୍କର ଅଛି, ନଟବର କିଏ ଶିବଜୀ, ଦେଖିନୁ ନଟବର ଗୋଟେ ଶିବଜୀ ନଟରାଜ ଦେଖିବି ଦେଖିବି ନାଚ ଦେଖିଛ ନା, ନଟରାଜ ପିକ୍ଚର କୋଉଟା ଥିଲା ରେ, ନଟରାଜ ପେନ୍ସିଲ ନା କପାସ, ଆଉ କ'ଣ ଗୋଟେ ଥିଲା ରବର ନା କ'ଣ ଗୋଟେ ମିଳେ ତ ପୁରା ଟୋଟାଲ ଆଉ ନଟରାଜର, ଆଉ ସେଟା କ'ଣ କୁହନ୍ତି କି ବକ୍ସ, ହଁ ଜେମେଟ୍ରି ବକ୍ସ ସେଟା ଆଉ ନଟରାଜର, ଆଉ ତା ପିକ୍ଚରଟା ଦେଖିବ ସେକି ନାଚୁଛି ଦେଖିବ ନା କେମିତି କେତେ ବଙ୍କା ହେଇ କେମିତି ନାଚୁଛି, ଏ ଜଗତ ଶିବଜୀ ପ୍ରହଲାଦ ସମୟରେ ଯେଉଁ ନୃତ୍ୟ କରନ୍ତି ସେଟା ସବୁଠୁ ମନର ନୃତ୍ୟ, ତାଙ୍କଠାରୁ ଶ୍ରେଷ୍ଠ ଯିଏ ନୃତ୍ୟ କରିପାରିବେ ନଟବର ସବୁ କୁଳ, ତାଙ୍କର କଥାରେ ତାଙ୍କର ବଂଶୀରେ ତାଙ୍କର ଠାଣିରେ ସବୁ ଜିନିଷ କୃଷ୍ଣ ଏତେ ଆକର୍ଷଣୀୟ ନଟବର, ବରହା ପିଡମ୍ ନଟବର ବପୁ କର୍ଣ୍ଣୟୋ କର୍ଣ୍ଣିକାରମ, ଜୀବ ସଙ୍ଗର ଅର୍ଥ ବୋଧେ କର୍ଣ୍ଣୟୋ କର୍ଣ୍ଣିକାରମ, కర్ణయో బహువచనటి అచ్చి తీటా కన్నరే కర్ణికారం ఏకవచన గొట్టె కర్ణిహర ఫులకు ସେ ଦୁଇଟା କାନର ଦଉଥିଲେ ଏଠି କ'ଣ ଲେଖିଲେ ଚକ୍ରପାଦ ଭଗବାନ ବହୁତ ରସିକ ନା ତୁମେ ରସିକ ହୁଅନି ତୁମେ ରସିକକୁ ଭଲ ପା ତୁମେ ରସିକ ହେଲେ ମରିବ ତୁ ଜୀବନର ଗୋଟେ ରସିକତା କ'ଣ କାମ ଆଉ ଭଲ ପିନ୍ଧିବି ଭଲ ଖାଇବି ଚିକଣିଆ ଡ୍ରେସ୍ ପିନ୍ଧିବି ଆଗକୁ ଆଇରନ୍ କରିବି ଏଟା କରିବି ସେଟା କରିବି ଖାଲି ପର ଏଗୁଡ଼ା କେଉଁ ଝିଅ ଗୁଡ଼ାଙ୍କୁ ଆକର୍ଷଣ କରିବା ପାଇଁ ନାରୀ ଗୁଡ଼ା ଆକର୍ଷଣ କରିବା ପାଇଁ ଆଉ ଆମ ରସିକତା ହେଉଛି ଏହା ନା ଆଉ କ'ଣ ଗୋଟେ ଗୋଟେ ଅପୋଜିଟ୍ ସେକ୍ସ ଯାକ ଅଛି କ'ଣ ଅପୋଜିଟ୍ ବିପରୀତ ଗୋଟେ ସ୍ୱଭାବକୁ ଆକର୍ଷଣ କରେ ଏଇଟା ତ କାମ ଆଉ କ'ଣ ଏଇଟା ଜୀବର ସ୍ୱଭାବ ଜୀବର ସ୍ୱଭାବଟା ହେଲା ଏଇଟା ତାର କାମଟା ରହିଛି ନା ଭଗବାନଙ୍କର ଯେଉଁମାନେ ଭକ୍ତ କୃଷ୍ଣଙ୍କର ଭକ୍ତ ଯେଉଁମାନେ ରସିକ ହେବେ ରସିକ ଅର୍ଥ ଏଇଭଳି ରସରେ ଭକ୍ତି ରସରେ ସେମାନେ ସେଥିପାଇଁ ତାଙ୍କୁ ରସିକ କୁହାଯାଏ ଭୋଗରେ ସେମାନେ ରସିକ ନୁହନ୍ତି ଭୋଗ କରିକି ସଂସାରରେ ବହୁତ ଭୋଗ କରିକି ସେମାନେ ରସିକ ହେବେ ଏମିତି ନୁହନ୍ତି ବାହାର ପୀଡ଼ମ ଶିରଭୂଷଣମ୍ ଯତ୍ର ତଥାଭୂତ ନଟବର ବିବ୍ରତ କର୍ଣ୍ଣିକାରମ୍ ଏବଂ କର୍ଣ୍ଣୟୋ କଦାଚିତ୍ ବାମେ କଦାଚିତ୍ ଦକ୍ଷିଣେ ଦୁଇଟା କନିଅର ଫୁଲଥାନ୍ତା ଦୁଇ କାନରେ ଖୁସିଥାନ୍ତେ ନା କଦାଚିତ୍ ବାମେ କଦାଚିତ୍ ଦକ୍ଷିଣେ ସେ ଗୋଟେ କହି କନିଅର ଫୁଲକୁ କେତେବେଳେ ଡାହାଣ କାନରେ ଦେଉଛନ୍ତି କେତେବେଳେ ବାହା କାନରେ ଦେଉଛନ୍ତି କ'ଣ କାହିଁକି ଦେଉଛନ୍ତି ଇତି ସ୍ୱ ଯୌବନ ମତ୍ତତା ଅଭିବଞ୍ଜୟତ ବିବ୍ରତ ଏ କାହିଁ ଏମିତି କରୁଛନ୍ତି ଆମ ଯୌବନର ମତ ମୁଁ ବର୍ତ୍ତମାନ ମୁଁ ପୁରା ଟୋକା ଯୌବନ ମୋର ପୂର୍ଣ୍ଣ ଯୌବନ ଭଗବାନ ନବକିଶୋର ନଟବର ନା ନବକିଶୋର ସିଏ ଯୌବନର ମତ୍ତତାରେ ଏ ଗାଁ ଗଲେ ଦେଖ ଟୋକାଟା ଟିକେ ଚୁଟି ପୁଟି ଛାଡ଼ିକି ବୁଲିଲେ ତାକୁ ଗାଁ ଗଲେ ଭାରି ରସିକାଟା ହେଇଛି ଆଉ ଲୋକମାନେ କ'ଣ ହଁ ହଁ ହିପି ଛାଡ଼ିକି ରସିକାଟା ଆଉ ହିପି ଛାଡ଼ିକି ବେଲ୍ ପ୍ୟାଣ୍ଟ ପିନ୍ଧନ୍ତି ସବୁ ଏଡ଼େ ଗୋଟେ ପ୍ୟାଣ୍ଟ ପିନ୍ଧିକି ପିନ୍ଧିକି ସିଏ ସବୁ ଚାଲି ରସିକିଆଟା ଏ ରସିକିଆ ସଂସାର କିଏ ଅଛି କୃଷ୍ଣ ସେଟା ସଂସାର କୋଉ ରସ ଅଛି ଯେ ରସିକିଆ ହବ ସେ ବାହା ଚୁରା ହେଇନି ଛୋଟ ଛୋଟ ହଉଛି ରସିକ ଦେଖୁଛି ଥରେ ବାହା କାନ୍ଦରେ ଯେମିତି ବଳଦ କାନ୍ଦରେ ଜୁଆଳି ପଡ଼ିଗଲେ ସେ ଗଲା ସେଇଟା ବିବାହ ହେଇଗଲେ ତା ରସିକିଆ ବାହାରି ପଡ଼ିବ ଆଉ କ'ଣ ରସିକିଆ ସଂସାର କିଏ ଅଛି ଏଇଟା ତ ଜଡ଼ ରସଟା ନା ଚିନ୍ମୟ ରସର କେବଳ ଆଧାର ହଉଛନ୍ତି କୃଷ୍ଣ କର୍ଣ୍ଣେ କର୍ଣ୍ଣି କାହାର କଶ୍ଚିତ ଦକ୍ଷିଣ କର୍ଣ୍ଣେ କଶ୍ଚିତ ବାମ କର୍ଣ୍ଣେ କେତେବେଳେ ବାହା କରି ରଖନ୍ତି କେତେବେଳେ ଡାଣ କରନ୍ତି ଜୀବକୁ ସମୟ ତାର ଅର୍ଥଟାକୁ ଅଲଗା କରିଛନ୍ତି ଏଠି କହିଲେ ଯୌବନ ମତ୍ତତା ସେ ସେ ଲେଖିଲେ ଅଲଗା କାହିଁକି ରାଧାରାଣୀଙ୍କୁ ରାଧାରାଣୀ ଏଇ ରୂପରେ ଯେତେବେଳେ ବାହାରନ୍ତି ସଖୀମାନେ ସମସ୍ତେ ଚାତକ ହେଇକି ରହିଥାନ୍ତି କେଉଁ ବନକୁ କୃଷ୍ଣ ଯିବେ ଜୀବନରେ ଲାଳସା ଗୋଟେ ଆସିବା ଦରକାର ନା ତୁମର ଲାଳସାଟା ସୃଷ୍ଟି ହେଉନି ଆଉ ତୁମେ ଖାଲି ସୁଖ ଦୁଃଖ ଏଇଟା ହେଲା ଅନର୍ଥ ହେଲା ଏମିତି ହେଲା ସେମିତି ହେଲା ଏଠି ଏଇଆ କଲା ସେଠି ସେଇଆ କଲା ମୁଁ କେମିତି ବଞ୍ଚିବି ଆରେ ଏଇଟା ତ ଏଇଟା ବି ଗୋଟେ ସଂସାର ଭାବନା ତେବେ ଭଗବାନଙ୍କର ଭକ୍ତ ହେଇଗଲା ପରେ ମୋର କ'ଣ ହବ ମୁଁ କେମିତି ବଞ୍ଚିବି କେମଣ କରିବି ଭଗବାନଙ୍କୁ କ'ଣ ମୋତେ ମୁଁ ବ୍ରହ୍ମଚାରୀ ହେଇପାରିବି କି ନାହିଁ କେମିତି କ'ଣ ଜୀବନ ରହିବ ମୋ ଜୀବନ ଆରେ ସେ ଯାହା ହବ ଆଗେ ଗୋଟେ ଜିନିଷ ଉପରେ ଫୋକସ୍ କର କେମିତି କୃଷ୍ଣଙ୍କୁ ଚିନ୍ତନ କରି ତାକୁ ଭଲ ପାଇବି ସାଧୁଗୁରୁ କେମିତି ଭଲ ପାଇବି ତାଙ୍କ ଆଦେଶଟାକୁ ପାଳନ ଏଇଟା ଆମର ଲକ୍ଷ୍ୟ ତାପରେ ଅଲଗା ଜିନିଷ ଗୁଡ଼ାକ ତାର ସାଇଡ଼୍ ବାଇ ସାଇଡ଼୍ ଆସୁଛୁ ଆସୁ ନ ଆସୁ ନ ଆସୁ ନ ଆସିଲେ ବି ଆମେ କ'ଣ କରିପାରିବା ଆସିଲେ ବି ଆମେ କ'ଣ କରିପାରିବା ସେଇଟା ଉପେକ୍ଷା କରି ଆଗକୁ ଚାଲିବାକୁ ପଡ଼ିବ ଅର୍ଥ ଚାଲିଗଲେ ଯେ ଭଜନ ତୁମର ହବ ଏଇଟା ହବନି ଭଜନ କରୁ କରୁ ହିଁ ଧୀରେ ଧୀରେ ସାଧୁ ଗୁରୁ କୃପାରେ ଅନର୍ଥ ନିବୃତ୍ତି ହବ ଅନର୍ଥ ନିବୃତ୍ତିଟା ପ୍ରେମ ପର୍ଯ୍ୟନ୍ତ ରହିବ ଆତ୍ୟନ୍ତିକ ଯାଇ ସେଠି ହବ ପୁରା ଯିବ ପ୍ରେମ ହେଇଗଲେ ଆତ୍ୟନ୍ତିକ ହେଇଗଲା ପୁରୁଣା ନୁହେଁ ପୁରୁଣା ମାନେ ପୁଣି ଉଠିପାରେ ଆତ୍ୟନ୍ତିକ ତାର ସବୁ ଗ୍ରେଡ୍ସ ରହିଛି ଏକାଂଶ ଏକାଦଶ ବର୍ତ୍ତିନୀ ବହୁବର୍ତ୍ତ ଦର୍ଶିନୀ ପ୍ରାୟ କି ପାଞ୍ଚଟା ଷ୍ଟେପ୍ରେ ଅନର୍ଥ ନିବୃତ୍ତି ହବ ଏକାଦଶ ବର୍ତ୍ତିନୀ କିଛି ଅଂଶ ଯିବ ବହୁତ ଦେଶ ବର୍ତ୍ତିନୀ ବହୁତ କିଛି ପଳେଇବ ପ୍ରାୟ କି ପ୍ରାୟ ପଳେଇବ ଚତୁର୍ଥ ହେଲା ପୂର୍ଣ୍ଣା ପୂର୍ଣ୍ଣ ହେଇଯିବ ଫିଫ୍ଥ ଷ୍ଟେଜ୍ ଆତ୍ୟନ୍ତିକ ପ୍ରେମ ସ୍ଥିତିରେ ଆତ୍ୟନ୍ତିକ ହେଇଯାଏ ଆଉ ତୁମ ଅନ୍ତରେ କିଛି ଅନର୍ଥ ଆସିବ ଆଉ ତୁମେ କ'ଣ କହୁଛ ଫାର୍ଷ୍ଟ ଷ୍ଟେପ୍ରେ ଆସିକି ମୁଁ ପଟକି ମୋର ସବୁ ଚାଲିବ ନା ଚାଲିବ କାର ଚାଲିଗଲାଣି ଏମିତି ପୁଣି କେଉଁ ଅନର୍ଥ କେଉଁଥିରେ ଯିବ ତାର ସବୁ ଷ୍ଟେଜ୍ ରହିଲା ନିଷ୍ଠାରେ କ'ଣ ଯିବ ରୁଚିରେ କ'ଣ ଯିବ ଆସକ୍ତିରେ କ'ଣ ଯିବ ଭାବରେ କ'ଣ ଯିବ ସବୁ ରହିଛି ନା ତା ଷ୍ଟେଜ୍ ଗୁଡ଼ାକ ହଠାତ୍ ସବୁ ଜୀବନ ଚାଲିଯିବ ଏଇ ଯେତେ ସେ ଗମ୍ଭୀର ହେଇକି ସେବା ଭୋଜନ କରିକି ଭଗବାନ ପ୍ରାର୍ଥନା କଲା ପ୍ରଭୁଙ୍କ କୃପାରୁ ଧୀରେ ଧୀରେ ଅନର୍ଥ ଗୁଡ଼ାକ ସୁଯିବ ତାର ପ୍ରଯତ୍ନତା ତାର ନିର୍ଭରଶୀଳତା କୃଷ୍ଣଙ୍କ ଉପରେ ନିର୍ଭରଶୀଳତା ତାର ସମର୍ପଣ ତାକୁ ହିଁ କୃତାର୍ଥ କରିବ ସେଠି ପ୍ରଯତ୍ନଶୀଳ ନ ହବ ଗମ୍ଭୀର ନ ହବ ସମର୍ପିତ ନ ହବ ଶରଣାଗତ ନ ହବ ଭଗବାନ କୃଷ୍ଣଙ୍କ ଚରଣରେ ତାର ଗୁରୁ କୃଷ୍ଣଙ୍କ ଚରଣରେ ପ୍ରୀତି ତାର ଉତ୍ପନ୍ନ ନ ହବ ସେ ଅନର୍ଥ କାଟିପାରିବନି ଅନର୍ଥ ଏଇ ଭୟଙ୍କର ବାଦଲ ଭଳି ତ ଘେରିଯିବେ ଚାରିଆଡ଼େ। ଏ ଯେମିତି ବର୍ଷା ବର୍ତ୍ତମାନ ଆସିଲେ ତୁମେ କ'ଣ କରିପାରିବେ? କ'ଣଟା କ'ଣଟା କେତେଟା ଛତା ନେଇକି ଅଟକିବ ବର୍ଷକୁ? କେତେଟା ଟର୍ଚ୍ଚ ଲାଇଟ୍ ମାରିକି ତୁମେ ଅନ୍ଧକାର ଦୂର କରିବ? କେତେଟା ଦିବାର ତିଆରି କରି ତୁମେ ପବନକୁ ବନ୍ଦ କରିବ? କୁହ ତୁମେ ସେଇଭଳି ଅନର୍ଥ ତୁମ ଘେରିଯିବ। ଏ ସାଧୁ ଗୁରୁ ବୈଷ୍ଣବଙ୍କ ପ୍ରତି ମମତା, ଭଗବାନଙ୍କ ପ୍ରତି ମମତା, ଭଗବାନଙ୍କ ପ୍ରତି ପ୍ରୟାସ, ନିଜର ସମର୍ପଣ, ଗଭୀରତା, ପ୍ରଯତ୍ନତା, ଏସବୁ ସେବା କରିବା ତାତ୍ପର୍ଯ୍ୟ କ'ଣ? ସେବାଟା କ'ଣ ଖାଲି ମୁଁ ଘଣ୍ଟାଟେ କରିଦେବି ମୋର ସରିଗଲା ନା କ'ଣ? କି ପାଞ୍ଚ ଘଣ୍ଟା କରିଦେଲେ ମୋର ସରିଗଲା? ତୁମେ ଦଶ ଘଣ୍ଟା କି ଜୀବନ ସାରା ଖଟିଲେ ବି ତୁମର କ'ଣ ଲାଭ ହେଲା? ତୁମେ ଖଟିବା ବୋଲି ଭାବୁଛ, ଜୀବନ ସାରା କରୁଛ, କିନ୍ତୁ ଲକ୍ଷ୍ୟ କରୁନା ଯେ ମୋର ପ୍ରୀତିଟା ବଢ଼ୁନି। ଏଟା କୃଷ୍ଣଙ୍କ ପାଇଁ ମୁଁ କରୁଛି, ତା ପ୍ରୀତିଟା ନ ବଢ଼ିଲା ତ ତୁମର ସେ ଅନର୍ଥ ଗୁଡ଼ାକ ଅନର୍ଥ ହେଇକି ରହିଲା। ଅଫିସ ଲୋକ ରବିବାର ଦିନଟାକୁ ଭଲ ପାଆନ୍ତି ନାଇଁ କି? ଶନିବାର, ସେକେଣ୍ଡ ସାଟରଡେ, ରବିବାର ଛୁଟି ଦିନକୁ ଭଲ ପାଆନ୍ତି। କାହିଁକି ଭଲ ପାଆନ୍ତି? ସେଦିନ ଖଟିବାକୁ ପଡ଼ିବ। ସେଟା କାହା କାମ ନା? ସଂସାର କାମ, ସେଟା ସରକାର କାମ। ସେ ଯୋଉ ଆଗରୁ ଛଅ ଦିନ କରୁଥିଲା କ'ଣ କରୁଥିଲା? ତାର ପ୍ରୀତି ନଥିଲା, ସେଥିପାଇଁ ତାକୁ କଷ୍ଟ ଲାଗୁଥିଲା। ହରିସେବାଟା ପ୍ରଥମେ ପ୍ରାଥମିକ ଅବସ୍ଥାରେ ହରିଭଜନ, ହରିସେବାଟା ଏଟା ଜୀବନ ହୁଏନି, ଜୀବିକା ଜୀବନ ହୁଏନି। ବୁଝିପାରୁଛ ନା? ଜୀବିକା କ'ଣ? ଏଥିରେ ମୁଁ ବଞ୍ଚିବି, ଏଇଟା ମୋ ଜୀବନ, ଏଇଟା ପ୍ରଥମ ଅବସ୍ଥାରେ ହବନି। ପ୍ରଥମେ ଅନର୍ଥ ଅବସ୍ଥାରେ କ'ଣ? ଏଇଟା ଗୋଟେ ତୁମକୁ ବୋଝ ଭଳିଆ ଲାଗିବ। ହରିଭଜନ କରିବା, ହରିନାମଟା କରିବା, ନାମଟା ମୁଁ କରିପାରୁନି, ଏତେ ଗୋଟେ ବୋଝ ହେଲା। କେମିତି ଷୋଳମାଳା ସରିବ? କେମିତି ଭାଗବତ ପଢ଼ିଦେବି? ଏଇଟା ଗୋଟେ ପ୍ରଥମେ ଏଇଟା ଜୀବନ ଆଉ ଜୀବିକା ଭଳିଆ ତୁମକୁ ଲାଗିବନି। ତୁମକୁ କ'ଣ ଲାଗିବ? ଏଇଟା ଭାରି ବୋଝ ଭଳିଆ ଲାଗିବ। ଏଇ ଭଗବାନଙ୍କର ସେବା କରିକରି ପ୍ରଭୁଙ୍କ ପ୍ରତି ସମର୍ପଣ, ମମତା, ଶ୍ରବଣ, କୀର୍ତ୍ତନ ବଳରେ ଚେତନାର ଉନ୍ମେଷ ଆସିଲା ପରେ ଏଇଟା ତୁମର ଜୀବନ ହେଇଯାଏ। ସେଇଟା ସେଇ ଜିନିଷଟା ତୁମକୁ ସାଧକ ଅବସ୍ଥାରେ ତୁମକୁ କ'ଣ ଦଉଥିଲା? ରସହୀନ ଲାଗୁଥିଲା। ଆମ୍ବଟା, ସେଇ ଆମ୍ବଟା କଞ୍ଚା ବେଳେ ଖଟା, ପାଚିଗଲେ ମିଠା। ସେଇ ସେବା, ସେଇ ନାମ, ଏଠି ଯାହା କରୁଛୁ ସେଇ ସେବା, ସେୟା କରିବା। କିନ୍ତୁ ବର୍ତ୍ତମାନ ଯେହେତୁ ଅନର୍ଥ ଅଛି, ଏଗୁଡ଼ା କ'ଣ ହେଉଛି? ବୋଝ ଭଳିଆ ଲାଗୁଛି, ଆଉ ପ୍ରୀତି ଲାଗୁନି, ମମତ ଆସୁନି। କିନ୍ତୁ ସେଠି ଯେତେବେଳେ ତୁମେ ପ୍ରେମ ପାଇଯିବ, ଆତ୍ୟନ୍ତିକ ହେଇଯିବ ସବୁ, ସେଟା ସବୁ ତୁମ ପ୍ରାଣ ହେଇଯିବ। ତା ବିନା ତୁମେ ରହିପାରିବନି, ତା ବିନା ତୁମେ ରହିପାରିବନି। ସେତେବେଳେ ତୁମକୁ ସେବାଟା ଆଉ କଷ୍ଟ ଲାଗିବନି, ସେତେବେଳେ ସେବାଟା ତୁମର କ'ଣ ହେଇଯିବ? ଜୀବନ ହେଇଯିବ। ତା ବିନା ତ ବଞ୍ଚିପାରିବନି, ଆଉ ତା ବିନା ତୁମେ ବଞ୍ଚିପାରିବନି। କାହିଁକି? ସେଠି ସେଠି ଯେଉଁ ସେବାଟା କରୁଛ କୃଷ୍ଣଙ୍କ ପ୍ରୀତି ବିଧାନ। ତେଣୁ କୃଷ୍ଣ ହେଉଛନ୍ତି ରସିକ, କର୍ଣ୍ଣେ ଓ କର୍ଣ୍ଣିକାର। ଗୋପୀମାନେ ଗୋଟେ କନିଅର ଫୁଲକୁ ଦୁଇ କାନରେ ଦଉଥିଲେ। ଛୋଟ ପିଲା ଲେଖିଲେ ଯୌବନ ମତ୍ତତା, ଦେଖୁଛୁ ଦେଖ ମୁଁ ଯୌବନରେ କେମିତି ମତ୍ତ ହେଇକି ରହିଛି ଗୋପୀମାନଙ୍କୁ। ବୁଝ, ପୌରୁଷତ୍ଵ କାହାର କାହାର ଅଛି? କୃଷ୍ଣଙ୍କର ଅଛି ନା? ତୁମେ କି ପୁରୁଷ? ତୁମେ ଗୋଟେ ନାରୀ ବସ କରି ରଖିଦଉଛି ନା? ଆଉ ତୁମେ କ'ଣ ମଣିଷ? କ'ଣ ମୁଁ ପୁରୁଷ? ତୁ ପୁରୁଷ ଥରେ ବିବାହ ପାଇଲୁ, କାହା ଅଧୀନରେ ରହିବୁ? ନାରୀ ଅଧୀନରେ, ଆଉ ତୁ କାମ ଅଧୀନରେ ରହିଲୁ, ଆଉ କାମ ଅଧୀନରେ ରହିଗଲୁ, ନାରୀ ଅଧୀନରେ ରହିଯିବୁ? ଆଉ ନାରୀ କେତେବେଳେ ପୁରୁଷ ଅଧୀନ ରହିବ, ପୁରୁଷ କେତେବେଳେ ନାରୀ ଅଧୀନ ରହିବ? କାହାର ମତତା ଯୌବନତା ନାହିଁ, କାହାର ପୌରୁଷତା ନାହିଁ। ଏଠି ପୁରୁଷ କିଏ? ପୁରୁଷ କେବଳ ଭଗବାନ କୃଷ୍ଣ। ସେ ଦେଖଉଛନ୍ତି, ଦେଖ ଗୋପୀମାନେ, ସହସ୍ର ଗୋପୀମାନେ ଚାହିଁକି ରହିଥିବେ ଚାତକ ଭଳି, କୃଷ୍ଣ କେଉଁ ବନକୁ ଆଜି ଯିବେ? ତାଙ୍କ ସେବା ପାଇବ କି ନାହିଁ? ଆଜି ନନ୍ଦ ଥିବେ, ଯଶୋଦା ଥିବେ, ବୟସ୍କ ଗୋପୀମାନେ ଥିବେ, ତେଣୁ କହିପାରିବି ମୁଁ ଏ ବନକୁ ଯିବି, ସେଇ ବନକୁ ଯିବି? ଯିବ ସେ ଅର୍ଥ କରୁଛନ୍ତି, ସେ କନିଅର ଫୁଲଟାକୁ ଯୋଉଆଡ଼କୁ ଢଳିକି ଯୋଉଆଡ଼ୁ କାନକୁ ଦେବେ, ଗୋପୀମାନେ ବୁଝିଦେବେ ଯେ ସେ ସେଇ ଦିଗରେ ଯିବେ। ଯଦି ମୁଁ ଏମିତି ଠିଆ ହେଇଛି, ପ୍ରଥମେ କାନଟାକୁ ଇଆଡ଼େ, କନିଅର ଫୁଲଟାକୁ ଇଆଡ଼କୁ ଦେଲି, ତାହେଲେ କୁଆଡ଼େ ଯିବି? କ'ଣ ବୁଝିବ? ଉତ୍ତର ଯଦି ଇଆଡ଼କୁ ଦେଲି, ତାହେଲେ ବୁଝିବ କୁଆଡ଼େ? ପୂର୍ବ। ଏଇଟା ହେଉଛି କ'ଣ? ପଶ୍ଚିମ। ଏଇଟା ପଶ୍ଚିମ, ଏଇଟା ପୂର୍ବ। ପୁଣି ଫୁଲର କ'ଣ ଅଛି? ପାଖଟା ଅଛି, ଆଗ ପଛ ଅଛି। ଜଣେ କହିବେ ତା ପୂର୍ବ ପଶ୍ଚିମ କେମିତି ଜାଣିବେ? ସେ କ ଫୁଲକୁ ବୁଲେଇ ଦେବେ, ବୋଲେ ଆଗକୁ ଦେଇଦେବେ। ଆଗକୁ ଦେଲେ କ'ଣ ଜାଣିବେ? ପୂର୍ବକୁ ଯିବେ, ବୁଲେଇ ଦେଲେ ପଛକୁ। ତେଣୁ ଏମାନେ ଯୋଉ ନନ୍ଦ ଯଶୋଦା, ଏମାନେ ସକାଶକୀ ମାନେ ଥାନ୍ତି, ଏମାନେ କ'ଣ କୁହନ୍ତି? କୃଷ୍ଣ ଏମିତି କ'ଣ ଚକଲା ହେଉଛି ମ କାନ, କାନରେ ଗୋଟେ ଫୁଲ ଦେଉଛି, ରସିକାଟା ଡେଣିକା ଯାଉଛି। ଗୋପୀମାନେ ବୁଝିଛନ୍ତି ତାର ରଥଟାକୁ, ଯେ କୃଷ୍ଣ ଏ ବନକୁ ଯିବେ, ସଙ୍କେତ ଦେଉଛି। ସୁଖଦେବ ଗୋସ୍ୱାମୀ ଯେ ସଂସାର ଦିଗ୍ବସନା, ଯିଏ କେବଳ ଗୋଧହନ ମାତ୍ର ଗୋଟେ ଗ୍ରସ୍ତ ଘରେ ରୁହନ୍ତି, ଯେ ନାରୀ କ'ଣ ଚିହ୍ନି ନାହାନ୍ତି, ସେ ଆଜି କୃଷ୍ଣଙ୍କ ରୂପରେ ଆସକ୍ତ ହେଇକି ଏଇ ଜିନିଷକୁ ବର୍ଣ୍ଣନା କରୁଛନ୍ତି। ଏଥିରେ କୌଣସି କାମ ନାହିଁ, କୃଷ୍ଣ କେବେ କାମ କ'ଣ ଜାଣନ୍ତି ନା, ପ୍ରାକୃତ କାମଦେବର ତାଙ୍କ ସହିତ ତାଙ୍କ ସାକ୍ଷାତ କେବେ ହେଇନି। ସେଥିପାଇଁ କାମଦେବଙ୍କର ମନଟା ଗୋଟେ ଦୁଃଖ ଥିଲା। କ'ଣ ଦୁଃଖ ଥିଲା? ମୁଁ ଜଗତରେ ସମସ୍ତଙ୍କୁ ସେବା କଲି, କୃଷ୍ଣଙ୍କୁ ସମସ୍ତଙ୍କୁ ତ କଷ୍ଟ ଦେଲି, କିନ୍ତୁ ଅପରାଧରୁ ମୁଁ ତ ମୁକ୍ତ ପାଇବାକୁ ପଡ଼ିବ। ସବୁ ଜୀବ ଗୁଡ଼ା କ'ଣ କରୁଛନ୍ତି? ମୁଁ କଷ୍ଟ ଦେଇକି ମାରୁଛି ନା, ଆଉ ସେ କାମ ଯୋଗୁଁ ସବୁ ପୀଡ଼ା ପାଉଛନ୍ତି, ଆଉ ତାଙ୍କର ବି କାମ ନା ଜୀବନ ଅଛି, ତାର ତାଙ୍କୁ ମୁଁ ପୂରଣ କରୁଛି, କିନ୍ତୁ ମୁଁ କୃଷ୍ଣଙ୍କର ସେବା ଟିକେ କରିବି। ସେ ଦେବତା ଆସିଲେ କ'ଣ କୃଷ୍ଣଙ୍କର ପୁଅ ରୂପରେ, କିଏ? ପ୍ରଦ୍ୟୁମ୍ନ ନା ଆଉ ପ୍ରଦ୍ୟୁମ୍ନ ସେ କାମ ଦେବ ନା ଆଉ। ସେଥିପାଇଁ ରୁକ୍ମିଣୀ ଦେଲ ଦେଖନ୍ତି ପ୍ରଦ୍ୟୁମ୍ନକୁ, ପୁରା କୃଷ୍ଣ, ପୁରା କୃଷ୍ଣ ଜ୍ଞାନ ପୁରା ତାଙ୍କର ଉଦ୍ରେକ ହେଇଯାଏ, ସବୁ ଭାବ ଉଦ୍ରେକ। ସେ ବୁଝିପାରନ୍ତିନି କାହିଁକି ଆମକୁ ଦେଖିଲେ ଏମିତି ହଉଛି। ଆରେ ଆଜି ଅପ୍ରାକୃତ କାମଦେବଙ୍କର ଦାସ ହେବା ପାଇଁ ଏ ପ୍ରାକୃତ ମଦନ ଆସିଛନ୍ତି, ଅପ୍ରାକୃତ ମଦନଙ୍କର ସେବା କରିବା ପାଇଁ ଆଜି ପ୍ରାକୃତ ମଦନ ଆସିଛନ୍ତି। ଏ ଜଗତରେ କ'ଣ ଆମେ କ'ଣ ସେଇଭଳି ପିତାମାତାର ସଂସ୍କାର ଆମର ନାହିଁ, ପୂର୍ବର ସ୍ୱୀକୃତିଟା ବଳବାନ ନାହିଁ? ଆମକୁ ଯେଉଁ ପିତାମାତା ଜନ୍ମ ଦେଲେ କ'ଣ ଖାଇ ଜନ୍ମ ଦେଲେ, କ'ଣ ଭୋଜନ କରିଛୁ, ଆମେ ସେ ଭୋଜନ କରିଛନ୍ତି ନା ନାହିଁ? ବିଭିନ୍ନ କୁଦାର୍ଥ ଭୋଜନ କରିଛନ୍ତି, ତାଙ୍କର ରଜ ପିଡ଼ିଚୁରେ ଆମେ ଜନ୍ମ ହେଇଛି, ପୁଣି ପୂର୍ବର ତ କେତେ ଜନ୍ମର କର୍ମଫଳ ରହିଛି। ଆଉ ସଙ୍ଗ ବୋଲି ପୁଣି ଜନ୍ମରୁ ସଙ୍ଘ କୋଉ ସୁସଙ୍ଗ ଥିଲା ନା, ପିତାମାତା ବୈଷ୍ଣବ, ଏଇଟା କିଛି ନାହିଁ। ଆଉ ପୂର୍ବର କର୍ମଫଳ ଗୁଡ଼ା ପୁଣି ରହିଲା, ପୁଣି ଏଇ ଜନ୍ମରେ ଯୋଉ ଆସିକି ପହଞ୍ଚିଦେବ ଆଶ୍ରମରେ ଭଗବାନ ପାଖରେ, ସେଠି ବି ପାଠ ଧରିବାଟା କଷ୍ଟ ହେଇଗଲା। ତୁମର ପ୍ରଚୁର ଭାଗ୍ୟ ନଥିଲେ ତୁମେ ସାଧୁଗୁରୁଙ୍କ ପାଖରେ, ଉନ୍ନତ ସାଧୁ ପାଖରେ ପହଞ୍ଚି ପାରିବନି, ବା ପ୍ରଚୁର ଭାଗ୍ୟ ନଥିଲେ ସାଧୁ ପାଖରେ ପହଞ୍ଚିବି, ତାଙ୍କ ପାଖରେ ଶ୍ରଦ୍ଧା ତୁମେ ରଖିପାରିବନି। ଖୋଲିଦିଅ କହୁଛନ୍ତି ଡାଇରେକ୍ଟ ଆଉ, ବହୁ ଭାଗ୍ୟ ବଳରେ ଜଣେ ସାଧୁ ପାଏ, ପ୍ରଚୁର ଭାଗ୍ୟ ଫଳରେ ଜଣେ ସାଧୁ ପାଏ, ଶୁଦ୍ଧ ସାଧୁ ପାଇବ, କିନ୍ତୁ ଶୁଦ୍ଧ ସାଧୁ ପାଇଗଲା ପରେ ତାଙ୍କ ଉପରେ ଶ୍ରଦ୍ଧା ରଖିପାରିବ ନାହିଁ, ପ୍ରଚୁର ଭାଗ୍ୟ ନଥିଲେ, ଆହୁରି ଭୁରି ଭାଗ୍ୟ ନଥିଲେ ତାଙ୍କର ଶ୍ରଦ୍ଧା ଆସିବନି। ତୁମକୁ ତ ଶ୍ରଦ୍ଧା ଆସିବନି, ହେଲେ ତୁମେ କ'ଣ କରିବ? ତୁମେ ନିଜର କର୍ମବଶତଃ ପ୍ରାୟ ଶୁଦ୍ଧ ଭକ୍ତଙ୍କ ଠାରୁ ଶ୍ରଦ୍ଧା ହରେଇଥାନ୍ତି, ଏଭଳିଆ ହତଭାଗଙ୍କୁ ଆଉ କ'ଣ କୁହାଯିବ? ସେ ଜାଣିପାରିବେ, ଶୁଦ୍ଧ ଭକ୍ତଙ୍କୁ ସେ ଜାଣିପାରିବେ, ଶ୍ରଦ୍ଧା ତାଙ୍କର ଆସିବନି ଆଉ, ଶୁଦ୍ଧ ଭକ୍ତଙ୍କ ପ୍ରତି ମମତା ତାଙ୍କର ଆସିବନି, ଗଲା ହତଭାଗ ଗୁଡ଼ା ପାଇକି ହରେଇଦେଲେ ଆଉ, ଯଦି ନ ପାଇଛନ୍ତି ଛାଡ଼। ତ ସେଇ ଦୃଷ୍ଟିରୁ କ'ଣ କର୍ମୀ ଅପେକ୍ଷା ଆମେ ଅଧିକ ହତଭାଗ, କାହିଁକି କର୍ମୀମାନେ ଜୀବନର ଲକ୍ଷ୍ୟ କ'ଣ ଜାଣନ୍ତିନି, ସେ ତାର ବୁଢ଼ ବୁଡ଼ିକି ରହିଛନ୍ତି, ବିଷୟରେ ବୁଡ଼ିକି ରହିଛନ୍ତି, ଆମର କ'ଣ ଅବସ୍ଥା ହେଲା? ଆମେ ସବୁ ଜାଣି ଶୁଣିକି ଅସୁବିଧା ରହିଲ, ଏଇଟା ଆମର ଜୀବନ ସେ ଗୋଟେ ପୂର୍ବର ଭାଗ୍ୟ ନଥିଲେ ତୁମେ ଶ୍ରଦ୍ଧା କରିପାରିବନି, ସାଧୁଗୁରୁଙ୍କ ପ୍ରତି ଶ୍ରଦ୍ଧା ଆସିବନି। ପୂର୍ବଦ ଆସିଲେ ଶୁଦ୍ଧ ଭକ୍ତ, ସମସ୍ତଙ୍କ ତାଙ୍କ ପାଇଁ ଶ୍ରଦ୍ଧା ଆସୁଛି, ପୁଣି ତାଙ୍କରି ପାଖରେ ତାଙ୍କରି ଶିକ୍ଷା ନେଇକି ଲୋକ ତାଙ୍କ ପାଇଁ ଶ୍ରଦ୍ଧା ରଖିପାରୁନି, ପଳେଇଛନ୍ତି କୁଆଡ଼େ ପଳୁଛନ୍ତି, ରହିପାରିବେନି। ପ୍ରଚୁର ଭୁରି ଭାଗ୍ୟ ଦରକାର ଏ ସାଧୁଙ୍କର, ପୂର୍ବ ଭାଗ୍ୟ ନଥିଲେ ସାଧୁ ଉପରେ ଭଗବାନଙ୍କ ଉପରେ ନାମ ଉପରେ ଏସବୁ ହବନି। ଆଗରୁ ଭାଗ୍ୟ ଯଦି ନାହିଁ, ଏଇ ଜନ୍ମରେ ଜଣେ ସାଧୁଗୁରୁଙ୍କୁ ସରଳ ହୃଦୟରେ ସାଧୁଗୁରୁଙ୍କର କଥାକୁ ମାନି ଯଦି ଗମ୍ଭୀର ହେଇକି ଅପରାଧ ନ କଲା, ତାହେଲେ କିଛି ଗୋଟେ ଅର୍ଜନ କଲେ ତାପରେ ବିଶ୍ୱାସ ଆସିବ। ଷୋଳ ପୂର୍ଣ୍ଣମତା ମହାରାଜ ବିଶ୍ୱାସ ମାଗିବ, ଯାହାତେ ବିଷ୍ଣୁଙ୍କର ଗୋବିନ୍ଦଙ୍କ ଉପରେ, ନାମ ଉପରେ, ହରିନାମ ଉପରେ, ମହାପ୍ରସାଦ ଉପରେ, ବୈଷ୍ଣବ ଉପରେ ହବନି ଆଉ, ତୁମେ କ'ଣ କରିବ? ଶୁଦ୍ଧ ସାଧୁ ଗୁଡ଼ା ତାଙ୍କୁ ଭଲ ଲାଗିବେନି, ତୁ ବୁଝିପାରିବୁନି କିଛି ଆଉ। ଆଉ ଗୁରୁ ତ ନିଜେ ଗୁରୁ ଯେମିତି ଗୋସ୍ୱାମୀ ମାନେ ଆମର କ'ଣ, ଆମେ କ'ଣ କହିବା ଗୋସ୍ୱାମୀ ମାନଙ୍କୁ, ଆମେ ଦେଖିଛେ କି? ହଁ ଗୋସ୍ୱାମୀ ମାନଙ୍କୁ ଦେଖିଛେ? ହଁ ଦେଖିନି। ତାଙ୍କର ଶୁଦ୍ଧତା ଉପରେ ଆମର କି ସନ୍ଦେହ ଆସୁଛି? କି ସନ୍ଦେହ ଆସୁନି? ଭକ୍ତି ସାରଣ ଠାକୁର ଗୌରୀ ତାଙ୍କ ସହ ସନ୍ଦେହ ଆସୁଛି? ସନ୍ଦେହ ଆସୁନି? କ'ଣ ନିଜ ଗୁରୁଙ୍କ ଉପରେ ଆସୁଛି ସେମିତି ଆସୁନି? ସେଠି ଆମର ତାଙ୍କ ଉପରେ ସନ୍ଦେହ ଚାଲିଲା, ତୁମେ ତାଙ୍କୁ ଦେଖିଛ କି? ଦେଖିନୁ? ତେଣୁ ସେ ସନ୍ଦେହଟା, ସେ ଯୋଉ ତୁମର ବିଶ୍ୱାସଟା ରହିଛି, ସେଟା ପୂର୍ଣ୍ଣ ବିଶ୍ୱାସ ବୋଲି ତୁମେ ବିଚାର କରନି। ତୁମର ମନଟା, ତୁମେ ଯେତେବେଳେ ଶୁଦ୍ଧ ଭକ୍ତଙ୍କୁ ଜାଣିପାରିବ, ଜଣେ ଶୁଦ୍ଧ ଭକ୍ତ ଜାଣିପାରିବ, ସବୁ ଶୁଦ୍ଧ ଭକ୍ତ ଜାଣିପାରିବ, ଯିଏ ଶୁଦ୍ଧ ଜିନିଷ ଜାଣିଲା, ଜଣେ ଶୁଦ୍ଧ ଭକ୍ତ କେବଳ ଜାଣିବା, ଆଉ କାହାକୁ ଜାଣିପାରିବନି। ଯିଏ ଶୁଦ୍ଧ ଭକ୍ତ ଜାଣିଲା, ସେ କ'ଣ କେବଳ ଜାଣିବ ଯେ ମୋ ଗୁରୁଦେବ ଶୁଦ୍ଧ ଭକ୍ତ, ମୁଁ ଜାଣିଛି, ଆଉ କିଏ ଶୁଦ୍ଧ ଭକ୍ତ ଏଠି ନାହାନ୍ତି, ଆଉ ଅଲଗା କାହାର ଗୁରୁଦେବ ଶୁଦ୍ଧ ଭକ୍ତ ହେଲେ ସେ ଜାଣିପାରିବନି? ଜାଣିଲେ ସମସ୍ତେ ଜାଣିପାରିବ, ସମ୍ମାନ ଦେଲେ ସମସ୍ତେ ସମ୍ମାନ ଦେବ। ତ ଆମେ ଭୁରି ଭାଗ୍ୟବାନ ନହେଲେ ଜଣେ ଶୁଦ୍ଧ ଭକ୍ତଙ୍କୁ ଜଣେ ସମ୍ମାନ ଦେଇପାରିବନି, ଜାଣିପାରିବନି, ତାଙ୍କ କଥାରେ ବିଶ୍ୱାସ ସ୍ଥାପନ କରିପାରିବନି। ଆସି ଏ ତତ୍ତ୍ୱ ଗୁଡ଼ାକ ସବୁ କ'ଣ ବୁଝିବ? ଅପ୍ରାକୃତ ମଦନ କୃଷ୍ଣ ତାର କ'ଣ କରୁଛନ୍ତି? କର୍ଣ୍ଣୟ କର୍ଣ୍ଣିକାରମ, ଗୋଟିଏ କର୍ଣ୍ଣୀର ଫୁଲକୁ ଦୁଇଟା କାନରେ ଦେଉଛନ୍ତି। ଯୌବନର ଯେଉଁ ମତ୍ତତା ରହିଛି, ବା ଯୌବନର ଯେଉଁ ପ୍ରାବଲ୍ୟତା ରହିଛି, ଯେଉଁ ପ୍ରେମରେ ସେ ଉଦ୍ବେଳିତ ହେଉଛନ୍ତି ଏବଂ ଜଗତକୁ ଆକର୍ଷଣ କରିବା ପାଇଁ, ଗୋପୀମାନଙ୍କୁ ସଙ୍କେତ ଦେବା ପାଇଁ ଏଭଳି ଭାବରେ କର୍ଣ୍ଣୟ କର୍ଣ୍ଣିକାରମ ବିଭ୍ରତି କୃଷ୍ଣ ଚେଷ୍ଟିତମ ତାସାମ ଇତି ଆଶୟନ ସ୍ମରବେନ ସ୍ମର ବେଗ ଜନକ ମହତି ଆଚ୍ଛା ବିବ୍ରତ କୃଷ୍ଣ ଚେଷ୍ଟିସମ ତାସାମ ଇତି ଆଶୟନ ବିବ୍ରତ ବାସ କନକ କପସମ ବିବ୍ରତ ଧାରଣ କରିଥିଲେ କର୍ଣ୍ଣ କର୍ଣ୍ଣିକାର ଏସବୁ ନିଜେ ଏଭଳି ଭାବରେ କୃଷ୍ଣ ଚେଷ୍ଟିତ କୃଷ୍ଣଙ୍କର କର୍ମକୁ ବିବ୍ରତ ଏସବୁ ଧ୍ୟାନ କରୁଛନ୍ତି ବିବ୍ରତ ବାସ କନକ କପିସମ ତାପରେ କୁହନ୍ତୁ କାଣିଲେ ବୈଜନ୍ତୀ ଜମା କନକ କପିସମ ସ୍ପଷ୍ଟ ଅର୍ଥ କନକ କପିସମ ତାଙ୍କର ଯେଉଁ ବସ୍ତ୍ର ଥିଲା କେଉଁ ବସ୍ତ୍ର କୃଷ୍ଣ ପିନ୍ଧନ୍ତି ପିତାମ୍ବର ପଟ କ'ଣ କୁହନ୍ତି ପଟବସନ ଶୁଦ୍ଧ ଯେଉଁ ବସ୍ତ୍ର ପଟବସ୍ତ୍ର ପିନ୍ଧନ୍ତି ସେଟା କେମିତିକା ନା କନକମ କପିସ କନକ ମାନେ ସ୍ୱର୍ଣ୍ଣବର୍ଣ୍ଣର ସ୍ୱର୍ଣ୍ଣବର୍ଣ୍ଣ ହଳଦିଆ ଯେଉଁ ଆମର ଯେଉଁ ପିନ୍ଧାନ୍ତି ହଳଦିଆ କୃଷ୍ଣଙ୍କର ତପ୍ତ କାଞ୍ଚନ ଗୌରାଙ୍ଗୀ ସେଇ ବର୍ଣ୍ଣଟା କୃଷ୍ଣଙ୍କର ବସ୍ତ୍ର ବର୍ଣ୍ଣ କନକ କପିସ ବୈଜନ୍ତୀ ଚ ମାଲ କୃଷ୍ଣ ଯେଉଁ ମାଳା ପିନ୍ଧନ୍ତି ବୈଜନ୍ତୀ ମାଳା ପିନ୍ଧନ୍ତି ଭଗବାନ କେମିତି ଭଲ ପାଆନ୍ତି ପ୍ରଭୁଙ୍କୁ କେମିତି ସେବା କରନ୍ତି ଏଟା ଶିଖିବାକୁ ପଡିବ କୃଷ୍ଣଙ୍କୁ କେତେ ସେମାନେ ଭଲ ପାଉଥିଲେ କେମିତି ଭଲ ପାଉଥିଲେ ବୈଜନ୍ତୀ ଚା ବୈଜନ୍ତୀ ପଞ୍ଚବର୍ଣ୍ଣମ ପୁଷ୍ପଗ୍ରନ୍ଥିତ ପୁଷ୍ପଗ୍ରନ୍ଥିତ ପାଞ୍ଚଟା ଫୁଲରେ ତା ସେ ଫୁଲ ହିଁ ବର୍ଣ୍ଣନା କରାଯାଇଛି କେଉଁ କେଉଁ ଫୁଲ କେଉଁ କେଉଁ ବର୍ଣ୍ଣ ତ ସେ ଜୀବ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି ବୋଧେ ଏଇ ବୈଜନ୍ତୀ ମାଳା ପାଞ୍ଚ ପ୍ରକାର ଫୁଲ ମିଶିଲେ ବୈଜନ୍ତୀ ମାଳା ବୈଜନ୍ତୀ ମାଳା କ'ଣ ହେଉଛ ବୈଜନ୍ତୀଠୁ ଫୁଲ ଅଛି ନା କ'ଣ ହଁ ପାଞ୍ଚ ପ୍ରକାର ବର୍ଣ୍ଣର ଫୁଲ ମିଶିଲେ ଏଇଟା ତାକୁ ବୈଜନ୍ତୀ ମାଳା କୁହାଯାଏ କେଉଁ କେଉଁ ଫୁଲ ତାର ବର୍ଣ୍ଣନା ରହିଛି କେଉଁ କେଉଁ ବର୍ଣ୍ଣ ସବୁ ବର୍ଣ୍ଣନା ରହିଛି ବୈଜନ୍ତୀ ଯ ମାଳମ ବେଣୁନାଥ ଉତ୍ପ୍ରକ୍ଷତେ ରନ୍ଧ୍ରାନ୍ ଇତି ରନ୍ଧ୍ରାନ୍ ବେଣୁ ରଧର ସୁଦୟା ରନ୍ଧ୍ରାନ୍ ଇତି ତେନ ସୋ ବେଣୁ ସୋ ଅଧର ସୁଦୟ ନିଶ୍ଚିଦ୍ରମ କରୋତି ଇତି ବେଣୁଟା କ'ଣ ଯେ ବେଣୁଟା ମୁଖ ନିଜ ମୁଖରେ ଲଗେଇ ଅଧର ସୁଦୟା ସେଠି ଶବ୍ଦ ଲାଗୁଛି କେତେ ସୁନ୍ଦର ଶବ୍ଦ ସୁଖଦେବ ସୁଖଦେବଙ୍କର ଏଟା ଶ୍ଳୋକ ନା ଅଧର ସୁଧା ଅଧରଟା କ'ଣ ଭଗବାନ କୃଷ୍ଣଙ୍କର କାହା ସହିତ ଅଧରରେ କ'ଣ ରହିଛି ସୁଧା ଅମୃତ ରହିଛି ନିଶ୍ଚିଦ୍ରମ କରୋତି ବଂଶୀରେ ଯେଉଁ ବଂଶୀଟା କ'ଣ ଥାଏ ଗାତ ଥାଏ ନା ନାହିଁ ସେ ଚାହୁଁଛନ୍ତି ତତେ ମୁଁ ପୁରା ପୂର୍ଣ୍ଣ ଅମୃତରେ ପୂର୍ଣ୍ଣ କରିଦେବି ତ ଗାତକୁ ଏ ଭାବ ଅଧର ସୁଧୟା କୃଷ୍ଣ ଅଧର ତାଙ୍କ ବଚନ ମଧୁର ବାଣୀ କୃଷ୍ଣଙ୍କର ମଧୁର ବାଣୀ ମଧୁର ବଂଶୀଧ୍ୱନି ଆଉ କୃଷ୍ଣ ସେଥିପାଇଁ କୃଷ୍ଣଙ୍କର ଧ୍ୟାନ ମନ୍ତ୍ର ନା ଇଏ ସୁଖଦେବଙ୍କର ଏଟା ଧ୍ୟାନ ମନ୍ତ୍ର ଇଷ୍ଟ ମନ୍ତ୍ର ପାଇଲେ ଚଳେ ଏହାକୁ ହିଁ ଶ୍ରବଣ କରିକି ସେ କୃଷ୍ଣ ଭକ୍ତ ହେଇଥିଲେ କୃଷ୍ଣ ପାଖରେ ବ୍ରହ୍ମଣ ଟଳି ଯାଇଥିଲେ ତାଙ୍କର ତେଣୁ କୃଷ୍ଣଙ୍କ ଦ୍ୱାରା ଆମେ ସ୍ମରଣ କରୁଛୁ ଦର୍ଶନ କରୁଛେ ଏସବୁ ରୂପକୁ ଦର୍ଶନ କରାଯାଏ ଚିନ୍ମୟରୁ ଏଇଭଳି ଭାବରେ ଗୋପୀମାନେ ଯେଉଁ ବର୍ଣ୍ଣନା କରିପାରିଲେନି ଯେଉଁ ରୂପକୁ ପରେ ବର୍ଣ୍ଣନା କରିବେ ବର୍ତ୍ତମାନ ବେଣୁ ଗୀତକୁ ସେ ରୂପଟାକୁ ସେ ରୂପଟା କ'ଣ ସେଟା ଗୋପୀମାନେ କହିନାହାନ୍ତି ସେଟା କିଏ କହିଲେ ସୁଖଦେବ କହିଥିଲେ ଏଇ ରୂପକୁ ଏଇ ରୂପ ବିବ୍ରତ ବାସ କନକ କପି ସମ୍ବୈଜନ୍ତୀ ଚମାଲ ବୃନ୍ଦ୍ରାଣ ବେଣୁ ରଥର ସୁଦୟା ପୂରୟନ୍ ଗୋପ ବୃନ୍ଦେ ବୃନ୍ଦାରଣ୍ୟମ ସୁପଦର ମନମ ବ୍ରାହ୍ମୀ ସତ ଗୀତ କୀର୍ତ୍ତି କୃଷ୍ଣଙ୍କର ଠିକ ଅଛି ଆମେ ଆସନ୍ତାକାଲି ଆମେ ଶ୍ରବଣ କରିବା ହରେ କୃଷ୍ଣ ଜୟ ଗ୍ରନ୍ଥ ଶ୍ରୀମଦ୍ ଭାଗବତଙ୍କ ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଇ ଗୌର।